భగవతే వాసుదేవాయ. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. శ్రీమద్ భాగవతం దశమ స్కంద 58వ అధ్యాయ శ్లోక 56. శ్రుతకీర్తే సుతాం భద్రాం, శ్రుతకీర్తే సుతాం భద్రాం, ఉపయేమే పితృస్వసుః, ఉపయేమే పితృస్వసుః, కైకేయీం భ్రాతృభిర్దత్తాం, కైకేయీం భ్రాతృభిర్దత్తాం, కృష్ణ సంతర్దనాదిభిః, కృష్ణ సంతర్దనాదిభిః, శ్రుతకీర్తే సుతాం భద్రాం, ఉపయేమే పితృస్వసుః, కైకేయీం భ్రాతృభిర్దత్తాం, కృష్ణ సంతర్దనాదిభిః. శ్రుతకీర్తే సుతాం భద్రాం, ఉపయేమే పితృస్వసుః, కైకేయీం భ్రాతృభిర్దత్తాం, కృష్ణ సంతర్దనాదిభిః. ద్రాం ఉపయేమే పితృస్వసుః, కైకేయీం భ్రాతృభిర్దత్తాం, కృష్ణ సంతర్దనాదిభిః. హరి కృష్ణ. శ్లోకర అనువాద్. భద్రా కైకేయ రాజ్యరే కైకేయ రాజ్యర రాజకుమారీ తథా కృష్ణంక సంపర్కీయ ఖుడి శ్రుతకీర్తింకర కన్యా థిలే. ఓడియా అనువాదటా ఠిక్ భావ హోపారు నాహి. ఇ పిసి హెవే ఖుడి కెమితి హెవె? జతబెళే సంతర్ధన ఆది తాంకర భాయి మనె తాంకు బా భద్రాంకు కృష్ణకు ఉపహార దెలే సెతబెళే కృష్ణ తాంకు వివాహ కలే. హరి కృష్ణ ఉపస్థ భక్త సజ్జన బృంద మాతృబృంద ఆపణ మనకు ఆమర ఏ భగవాన్ వివాహ లీళాకు స్వాగత జనాయి. తేణు ఇయ భగవాన్ వివాహ లీళా చాలిసిన ద్వారకా లీళా భగవాన్. భగవాన్ లీళాకు పూర్ణ భావే దశమ స్కందరే వర్ణనా కరాయి. బృందావనరే భగవాన్ బాల్య తాపరే పౌగండ ఏవం కిచి కైశోర వర్ష విషయ వర్ణనా కరాయి. కైశోర వర్ష విషయ యదియో కైశోర వర్ష భగవాన్ నతిలే సెఠి పౌగండ వయస హౌచి 6-10 కిచి కిచి మాస తిలే. కైశోర వర్ష 11 ఆరంభ హౌచి. 11 వర్ష బెళకు భగవాన్ నతిలే బృందావనరే. కిందు సే తా పూర్వరు సబు కైశోర లీళా కరిదైతిలే, జంతి రాస లీళా ఇత్యాది. తాపరే పాఖాపాఖి 40 అధ్యాయరే వర్ణనా కరాయి భగవాన్ బృందావన లీళా, మథురా లీళా తాపరే వర్ణనా కరా జీవ 41 పాఖాపాఖి 50-10 అధ్యాయరే వర్ణనా కరాయి భగవాన్ మథురా లీళా. తాపరే ద్వారకా లీళా పాఖాపాఖి 40 అధ్యాయరే వర్ణనా కరాయి. కింద భగవాన్ ద్వారకారి 100 వర్ష కాళ తాంకర లీళా కరిథిలే. బృందావనరే మాత్ర 11 వర్ష, 11 వర్ష బి నుహ కిచి మాస కమ్ ఏవం. మథురారే పాఖాపాఖి 18 వర్ష భగవాన్ లీళా కరిథిలే. తేణు ఈ సబు లీళా భాగవతం దశమ స్కందరే వర్ణనా కరాయి. దశమ స్కందరే ఈ వర్ణనా కరాయి. జతబెళె భాగవతం శుణుథిలే ఏకామ్ర కానన బృందా భువనేశ్వర, భువనేశ్వరరే ଆମର ଯେଉଁ ରହିଛି ଗୋଟେ ବିରାଟ ଆମ୍ବ ବୃକ୍ଷ ଥିଲା, ଏକାମ୍ର କାନନ ବୋଲି କୁହାଯାଉଥିଲା. ସେଇଠି ଶିବଜୀ ରହୁଥିଲେ ଏବଂ ପାର୍ବତୀ ଶୁଣିବା ପାଇଁ ଚାହୁଁଥିଲେ ଭାଗବତମ୍. ତେଣୁ ଭାଗବତମ୍ ଯେତେବେଳେ ଶୁଣିବା ପାଇଁ ଚାହୁଁଥିଲେ ସେହି ସମୟରେ ସବୁ ବ୍ୟବସ୍ଥା କରାଗଲା. ସମସ୍ତେ ଭାଗବତମ୍ ଶୁଣିବା ପାଇଁ ଯୋଗ୍ୟ ନୁହନ୍ତି, ତେଣୁ ସମସ୍ତଙ୍କୁ ବିଦା କରିଦିଆଗଲା, କେବଳ ଶିବଜୀ ଏବଂ ପାର୍ବତୀ ଶିବଜୀ କଥା କହିବେ, ଭାଗବତଙ୍କ କଥା ପାର୍ବତୀ ଶ୍ରବଣ କରିବେ। ତେଣୁ ଶିବଜୀ କହିଲେ, ମୁଁ କଥା କହୁଛି ତୁମେ ଶୁଣୁଛ ମାନେ ହୁଁ ହୁଁ ମାରୁଥିବ, ଆମେ ଶ୍ରୋତାମାନଙ୍କ ପାଇଁ ମଧ୍ୟ ହୁଁ ମାରିଦେଉଛୁ, ହୁଁ ଯେଉଁ କହୁଛୁ ଆମେ କହୁଛେ ଶ୍ରୋତାମାନଙ୍କ ପାଇଁ ଆମେ କହୁଛୁ। ତେଣୁ ଏ ଯେତେବେଳେ କହୁଛନ୍ତି ଶିବଜୀ ପାର୍ବତୀ ଶୁଣୁଛନ୍ତି, ପାର୍ବତୀଙ୍କୁ ଭାବିଲେ ଚିନ୍ତା କଲେ ତାଙ୍କୁ ନିଦ୍ରା ଆସିଗଲା। ତେଣୁ ଚିନ୍ତା କରୁଛନ୍ତି ଭଗବାନଙ୍କ ଲୀଳା ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧରେ, ସେଇଟାକୁ ଶୁଣିବା ବର୍ତ୍ତମାନ ଟିକିଏ ଢୁଳେଇ ପଡ଼ିବା କହିକି ଢୁଳେଇ ପଡ଼ିଛନ୍ତି। କିନ୍ତୁ ଶିବଜୀ ଯେତେବେଳେ କଥା କହୁଛନ୍ତି, ଭୋଳରେ କଥା କହୁଛନ୍ତି, ଭଗବାନ ଲୀଳା ଆରମ୍ଭ କରିକିରି ଦ୍ୱିତୀୟ ପ୍ରଥମ ସ୍କନ୍ଧରୁ ଆରମ୍ଭ କରି କଥା ଚାଲିଛନ୍ତି, ତେଣୁ ଯେତେବେଳେ ଆଖି ଖୋଲିଦେଲେ ଦେଖିଲେ ପାର୍ବତୀ ଘୁମାଉଛନ୍ତି, କିନ୍ତୁ ହୁଁ ହୁଁ ଶବ୍ଦ ଆସୁଛି। ତେଣୁ ଦେଖିଲେ କେଉଁଠୁ ଆସୁଛି, ଦେଖିଲା ବେଳକୁ ଉପରେ ଏ ସୁଖ ଯିଏ ଭାଗବତ କଥା କହୁଛନ୍ତି ସିଏ ସେଠି ସୁଖ ପକ୍ଷୀ ରୂପେ ରହିଛନ୍ତି, ଇଏ ହେଉଛନ୍ତି ରାଧାରାଣୀଙ୍କ ସୁଖ, ରାଧାରାଣୀଙ୍କ ସୁଖ। ଭଗବାନଙ୍କ ଲୀଳା ଚାଲିଗଲା ପରେ ସେ ସୁଖ ଥିଲେ, ରାଧାରାଣୀ ତାଙ୍କୁ ପାଳନ କରୁଥିଲେ, ସିଏ ବର୍ତ୍ତମାନ ଆସି ଏଇଠି ଶୁଣୁଥିଲେ। ତାପରେ ଶିବଜୀ ତାଙ୍କ ଉପରେ କ୍ରୋଧ ପ୍ରକାଶ କରିକିରି ତାଙ୍କୁ ହତ୍ୟା କରିବା ପାଇଁ ତ୍ରିଶୂଳ ଧରି ଗୋଡ଼େଇଲେ। ତେଣୁ ସେ ଧାଇଁ ଧାଇଁକି ଆସିକରି ବ୍ୟାସଦେବଙ୍କର ପତ୍ନୀଙ୍କର ଗର୍ଭରେ ଆଶ୍ରୟ ନେଲେ। ଏ ଘଟଣା ସବୁ ବର୍ଣ୍ଣନା କରାଯାଇଛି, ଅନ୍ୟ ପୁରାଣମାନଙ୍କରେ ବର୍ଣ୍ଣନା କରାଯାଇଛି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଭାଗବତମ ଦଶମ ସ୍କନ୍ଧ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ଭାଗବତମ ଦଶମ ସ୍କନ୍ଧ, ଏବଂ ଦଶମ ସ୍କନ୍ଧରେ 9ଟି ଅଧ୍ୟାୟ ଯେଉଁ ରହିଛି ତା ଦେହରୁ 29ରୁ 35 29ରୁ 34 ଏ 5ଟି ଅଧ୍ୟାୟ, ଏଇଟା ହେଉଛି 29ରୁ 33 ଏ 5ଟି ଅଧ୍ୟାୟ, ଇଏ ହେଉଛି ପ୍ରାଣ ରସ ପଞ୍ଚାଧ୍ୟାୟ, ଏ ପ୍ରାଣ ଭାଗବତର ପ୍ରାଣ। କିନ୍ତୁ ଯାହା ବି ହଉ ଏଇଭଳି ଭାବରେ 9ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏ ଭାଗବତମରେ ଇଏ ହେଉଛି ମୁଖ୍ୟ, ଏ ଆଶ୍ରୟ ତତ୍ତ୍ୱ। ଭାଗବତମରେ 10ଟି ବିଷୟ ରହିଛି, ଦ୍ୱିତୀୟ ସ୍କନ୍ଧ 10ମ ଅଧ୍ୟାୟରେ ସେ ଶ୍ଳୋକଟି କୁହାଯାଇଛି, ପ୍ରଥମେ କେମିତି ସୃଷ୍ଟି ହେଲା ପରୀକ୍ଷିତ ମହାରାଜ ସବୁ ଜାଣନ୍ତି ସୃଷ୍ଟି, ତାପରେ କେମିତି ସେଇଟାକୁ ବିସ୍ତାର କରାଯାଉଛି ଏସବୁ କିଛି ଜାଣନ୍ତି ସିଏ। କିନ୍ତୁ ସିଏ କହିଲେ ନାହିଁ, ଖାଲି ଭଗବାନଙ୍କ ଲୀଳାକୁ ମୋତେ କୁହନ୍ତୁ। ସିଏ କହିଲେ ସୃଷ୍ଟି ବିଷୟରୁ ଆରମ୍ଭ କରିବା ପ୍ରଶ୍ନ କଲେ, ଦ୍ୱିତୀୟ ସ୍କନ୍ଧ ଏସବୁ ବର୍ଣ୍ଣନା କରି ଚତୁର୍ଥ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସୁଖଦେବ ଗୋସ୍ୱାମୀ ଏ ସୃଷ୍ଟିରୁ ଆରମ୍ଭ କରିଛନ୍ତି କଥା, କେମିତି ଭଗବାନ ସୃଷ୍ଟି କରୁଛନ୍ତି, କେମିତି ବ୍ରହ୍ମା ବିସ୍ତାର କରୁଛନ୍ତି, କେମିତି ସ୍ୱର୍ଗ ବିସର୍ଗ ସ୍ଥାନ ବିଭିନ୍ନ ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି, କେମିତି ଭଗବାନ ତାଙ୍କର ଭକ୍ତମାନଙ୍କୁ ପାଳନ କରନ୍ତି, ଏସବୁ ଶୁଣିଲେ ଏ 9ଟି 10ଟି ଅଧ୍ୟାୟ ରହିଛି ବିଷୟ ରହିଛି ଭାଗବତମରେ, ଅନ୍ୟ ଯେଉଁ 9ଟି ବିଷୟ ରହିଛି ତାହାର ଆଶ୍ରୟ ହେଉଛି ଆଶ୍ରୟ ତତ୍ତ୍ୱ। ଭାଗବତମ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନ କୃଷ୍ଣ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ଭଗବାନ କୃଷ୍ଣଙ୍କୁ ବୁଝିବା ପାଇଁ ଆମେ 9ଟି ସ୍କନ୍ଧ ପାଠ କଲା ପରେ ଜଣେ 10ମ ସ୍କନ୍ଧ ପଢ଼ିବା ପାଇଁ ଯୋଗ୍ୟ ହେବେ ବା ଶୁଣିବା ପାଇଁ ଯୋଗ୍ୟ ହେବେ, ସେଇଥିପାଇଁ 9ଟି ସ୍କନ୍ଧରେ ଅନ୍ୟାନ୍ୟ ସବୁ କଥାକୁ ବର୍ଣ୍ଣନା କରାଗଲା। ଯାହା ହଉ ଆମର ଚାଲିଛି ଧାରାବାହିକ ଭାବରେ ଚାଲିଛନ୍ତି, ତେଣୁ ଆମେ ବର୍ତ୍ତମାନ ଆସି ପହଞ୍ଚି ଯାଇଛେ 10ମ ସ୍କନ୍ଧ 58 ଅଧ୍ୟାୟରେ ପହଞ୍ଚି ଯାଇଛେ। ଭଗବାନଙ୍କର ବିବାହ ଲୀଳା ଚାଲିଛନ୍ତି, ଦ୍ୱାରକା ଲୀଳା, ବୃନ୍ଦାବନ ଲୀଳା ଆମେ ବର୍ଣ୍ଣନା କଲେ, ମଥୁରା ଲୀଳା ବର୍ଣ୍ଣନା କଲେ, ବର୍ତ୍ତମାନ ଦ୍ୱାରକା ଲୀଳା ବର୍ଣ୍ଣନା ଚାଲିବ। ପାଖାପାଖି ଭଗବାନ କେତେ 100 ବର୍ଷ କାଳ ଲୀଳା କରିବେ ଦ୍ୱାରକାରେ। ତେଣୁ ଏ ପ୍ରଥମେ ଭଗବାନ ଯେଉଁ ବିବାହ କରିବେ 16,108 ରାଣୀ ବିବାହ କରିବେ, ତେଣୁ ପ୍ରଥମ ବିବାହ ଆମେ ବର୍ଣ୍ଣନା କଲେ ସେ ହେଉଛନ୍ତି ରୁକ୍ମିଣୀ ଦେବୀ, ଦ୍ୱିତୀୟ ବିବାହ ହେଉଛନ୍ତି ଜାମ୍ବବତୀ, ତୃତୀୟ ପତ୍ନୀ ଭଗବାନଙ୍କର ହେଉଛନ୍ତି ସତ୍ରାଜିତଙ୍କର କନ୍ୟା ସତ୍ୟଭାମା, ଚତୁର୍ଥ ପତ୍ନୀ ଏହି ଅଧ୍ୟାୟରେ 58 ଅଧ୍ୟାୟରେ 5ଟି କନ୍ୟାଙ୍କୁ ବିବାହ କରିଛନ୍ତି ଭଗବାନ। ତେଣୁ ଆମେ ବର୍ଣ୍ଣନା କରିଛନ୍ତି, ବର୍ଣ୍ଣନା କଲେ କେମିତି ଭଗବାନ କାଳିନ୍ଦୀକୁ ବିବାହ କଲେ, ଗଲେ ଇନ୍ଦ୍ରପ୍ରସ୍ଥକୁ ଯାଇକରି ସେ ଯମୁନା ପାଖେ, ଯମୁନାରେ କାଳିନ୍ଦୀ ଦୁଇ ଭାଗରେ ରହିଛନ୍ତି, ସେ ନଦୀ ଆକାରରେ ରହିଛନ୍ତି ଏବଂ ଭଗବାନଙ୍କ ପ୍ରିୟା ଆକାରରେ ରହିଛନ୍ତି। ତେଣୁ ଭଗବାନ ପ୍ରିୟା ହିସାବରେ ସେ ଆସିଲେ ଦ୍ୱାରକା, ଆସି ତାଙ୍କୁ ବିବାହ କଲେ ଭଗବାନଙ୍କୁ, ଏସବୁ ବର୍ଣ୍ଣନା କରାଯାଇଛି ଏ ଅଧ୍ୟାୟରେ। ଇଏ ଚତୁର୍ଥ ବିବାହ। ପଞ୍ଚମ ବିବାହ ହେଲା ମିତ୍ରବିନ୍ଦା, ଇଏ ହେଉଛନ୍ତି ଉଜ୍ଜୟିନୀର କନ୍ୟା, ତାଙ୍କୁ ବିବାହ କରିଛନ୍ତି। ଷଷ୍ଠ ବିବାହ ଆମେ ଆଲୋଚନା କରିବା ସରିଲେ, ଗତକାଲି ଶେଷ କଲେ, ସିଏ ହେଉଛନ୍ତି ଅଯୋଧ୍ୟା ଅଯୋଧ୍ୟାରେ ନାଗ୍ନଜିତଙ୍କର କନ୍ୟା ସତ୍ୟା ବା ନାଗ୍ନଜିତଙ୍କୁ ବିବାହ କଲେ, ଏ ଷଷ୍ଠ ପତ୍ନୀ ଭଗବାନଙ୍କର। ଆମେ ଗତକାଲି ଦ୍ୱିତୀୟଟି ଶ୍ଳୋକକୁ ଦ୍ୱିତୀୟଟି ଶ୍ଳୋକ ପାଠ କରିଦେଲେ ଏ ଲୀଳାଟିକୁ ବର୍ଣ୍ଣନା କରିବା ପାଇଁ। ତେଣୁ ଆଜି ସପ୍ତମ ବିବାହ ବିଷୟରେ ବର୍ଣ୍ଣନା କରାଯାଉଛି, ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରିଦେଇଛନ୍ତି। ଭଗବାନଙ୍କ ଲୀଳା ଏଭଳି, ତାକୁ ବିସ୍ତାର କରିହେବ, ସଂକ୍ଷେପରେ ମଧ୍ୟ କୁହାଯିବ। ଯଦି ଭଗବାନଙ୍କର ଏଇ ଲୀଳାଟିକୁ ବିବାହ ବର୍ଣ୍ଣନା କରାଯିବ ତାହେଲେ 18,000 ଶ୍ଳୋକ କହିଲେ ମଧ୍ୟ ଶେଷ ହେବ ନାହିଁ। ଭଗବାନଙ୍କ ବିବାହ ଲୀଳା ଏଭଳି ରହିଛି, ଅନେକ ପ୍ରସଙ୍ଗ ରହିଛି, କିନ୍ତୁ ସବୁ ଜିନିଷ ସବୁ ସମୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇପାରିବ ନାହିଁ। କେଉଁଟା ବିସ୍ତାର ଭାବରେ ବର୍ଣ୍ଣନା କରାଯିବ, କେଉଁଠୁ ସଂକ୍ଷେପରେ ବର୍ଣ୍ଣନା କରାଯିବ, ସ୍ଥାନ କାଳ ପାତ୍ର ଦେଖିକରି ସେସବୁ ସୁଖଦେବ ଗୋସ୍ୱାମୀ ସେଇଭଳି ଭାବରେ ବର୍ଣ୍ଣନା କରୁଛନ୍ତି। ତେଣୁ ଏ ଯେଉଁ ଅଧ୍ୟାୟ ଏଇ ଶ୍ଳୋକଟିରେ ଆମେ ଶୁଣିବା ଭଗବାନଙ୍କର ସପ୍ତମ ବିବାହ, ଭଗବାନ ବିବାହ କରୁଛନ୍ତି କିଭଳି ଭାବରେ ଏଇ ଅଧ୍ୟାୟରେ ଏହି ଶ୍ଳୋକରେ ବର୍ଣ୍ଣନା କର। ସୁତକୀର୍ତ୍ତେ ସୁତାଂ ଭଦ୍ରାଂ, ଇଏ ହେଉଛନ୍ତି ଭଗବାନଙ୍କର ସପ୍ତମ ପତ୍ନୀ, ଇଏ ହେଉଛନ୍ତି ଭଦ୍ରାଂ। ଏ ଭଗବାନ ସବୁ ଶକ୍ତି, ଏମାନେ ସବୁ ଜଣେ ଆଚାର୍ଯ୍ୟ କହିଛନ୍ତି କିଏ କେଉଁ ଶକ୍ତି, ଇଏ 16,108 ଯାହା ରାଣୀ ରହିଛନ୍ତି ତା ଦେହରୁ 8 ଜଣ ହେଉଛନ୍ତି ମୁଖ୍ୟ, 8 ଜଣ ହେଉଛନ୍ତି ମୁଖ୍ୟ। ଏମାନେ ଭଗବାନ ବିଭିନ୍ନ ସମସ୍ତେ ସବୁ ଭଗବାନଙ୍କ ଶକ୍ତି, ଆମେ ମଧ୍ୟ ଭଗବାନଙ୍କ ଶକ୍ତି, କିନ୍ତୁ ସେମାନେ ହେଉଛନ୍ତି ଅନ୍ତରଙ୍ଗା ଶକ୍ତି, ଆମେ ହେଉଛେ ବହିରଙ୍ଗା ଶକ୍ତି, ଆମେ ତଟସ୍ଥା ଶକ୍ତି, ବହିରଙ୍ଗା ଶକ୍ତି ନୁହଁ। ବହିରଙ୍ଗା ଶକ୍ତି ଭଗବାନଙ୍କର ଏଇ ଚିତ୍ ଜଗତ, ଏ ଭୌତିକ ଜଗତ, ଭୂମି ଜଳ ଅଗ୍ନି ବାୟୁ ଆକାଶ ଏବଂ ମନ ବୁଦ୍ଧି ଅହଙ୍କାର, ଏ 8ଟି ତତ୍ତ୍ୱ ହେଉଛନ୍ତି ଭଗବାନଙ୍କର ବହିରଙ୍ଗା ଶକ୍ତି, ସବୁକିଛି ଭଗବାନଙ୍କର ଶକ୍ତି। ଭଗବାନ ଏକମାତ୍ର ଶକ୍ତିମାନ, ଭଗବାନ ଏକମାତ୍ର ପୁରୁଷ, ଆଉ ସମସ୍ତେ ସ୍ତ୍ରୀଲିଙ୍ଗ। ଏଠି ତଥାଗତ ପୁରୁଷ ଏବଂ ତଥାଗତ ସ୍ତ୍ରୀ ସମସ୍ତଙ୍କର ପୁରୁଷ ଅଭିମାନ ରହିଛି। ଭଗବତ ଗୀତା 13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ପୁରୁଷ ପ୍ରକୃତି ସ୍ତୋଇ ଭୁଙ୍କ୍ତେ ପ୍ରକୃତି ଜାନ ଗୁଣାନ କାରଣ ଗୁଣ ସଙ୍ଗୋଷ୍ୟ ସଦସ୍ୟ ଯୋନି ଜନ୍ମସୁ। ଆମେ ଏଠି ଦେଖିବା ଯେତେ ଜୀବ ରହିଛନ୍ତି, ପଶୁପକ୍ଷୀ ଦେବତାମାନଙ୍କ ମଧ୍ୟ ସମସ୍ତେ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ବିଶେଷ ଭାବେ ପୃଥିବୀର କଥା କୁହାଯାଉଛି, ଏମାନେ ସବୁ ସମସ୍ତେ ଚାହୁଁଛନ୍ତି ପୁରୁଷ ଅଭିମାନ, ସମସ୍ତେ ଚାହୁଁଛନ୍ତି ଉପଭୋଗ କରିବା ପାଇଁ। ସେଇଥିପାଇଁ ଏ ଭୌତିକ ଜଗତରେ ତାଙ୍କର ପତନ ହୋଇଛି। ଚିତ୍ ଜଗତରେ ଯେଉଁମାନେ ଅଛନ୍ତି କେହି ଚାହୁଁନାହାନ୍ତି ଉପଭୋଗ କରିବା ପାଇଁ, କିନ୍ତୁ ନ ଚାହିଁଲେ ମଧ୍ୟ ସେମାନେ ଉପଭୋଗ କରୁଛନ୍ତି, ଉପଭୋଗ ବା ଆନନ୍ଦ ପାଇବାର ଉପାୟ ଜାଣିନାହାନ୍ତି। ଆମେ ଜାଣିନେ ବୋଲି ଏଠି ଭୌତିକ ଜଗତରେ ଆମେ ପତନ ହୋଇଛି, ସେମାନେ ଜାଣିଛନ୍ତି କେମିତି ଆନନ୍ଦ ପ୍ରାପ୍ତ ହେବେ। ସେଇଟା ହେଉଛି କିଭଳି ଭାବରେ ନା ଭଗବାନଙ୍କୁ ଉପଭୋଗ ପ୍ରଦାନ କଲେ ଆମେ ଆନନ୍ଦ ପ୍ରାପ୍ତ ହେବା। ତେଣୁ ଏଠିକାର ଯେଉଁ ପୃଥିବୀ ପୃଷ୍ଠରେ ଯେଉଁମାନେ ଅଛନ୍ତି ସେମାନେ ପୁରୁଷ ପ୍ରକୃତି ସ୍ତୋଇ, ଏ ପ୍ରକୃତି ଯେଉଁ ରହିଛି 3ଟି ଗୁଣ ରହିଛି ସତ୍ଵ ରଜ ତମ, ଏ 3 ଗୁଣ ଦ୍ୱାରା ସେମାନେ ପୁରୁଷ ପ୍ରକୃତି ସ୍ତୋଇ ଭୁଙ୍କ୍ତେ ପ୍ରକୃତି ଜାଣ ଗୁଣାନ, ସେମାନେ ଭାବୁଛନ୍ତି ଆମେ ଉପଭୋଗ କରୁଛୁ, ଉପଭୋଗ କରୁଛୁ, ଏଇ 3 ଗୁଣକୁ ଉପଭୋଗ କରୁଛନ୍ତି। ତେଣୁ କାରଣ ଗୁଣ ସଙ୍ଗୋଷ୍ୟ, ସିଏ ହେଉଛି ଏ ଗୁଣର ସଙ୍ଗ ଫଳରେ ଏହି କାରଣରୁ ସତ୍ ଅସତ୍ ଯୋନି ଜନ୍ମସୁ, କିଏ ଉନ୍ନତତର ଜନ୍ମ ପ୍ରାପ୍ତ ହେଉଛି କିଏ ନୀଚତର ଯୋନି ପ୍ରାପ୍ତ ହେଉଛି, ସଦ୍ ଅସତ୍ ଯୋନି ଜନ୍ମସୁ ଭଗବତ ଗୀତା 13 ଅଧ୍ୟାୟରେ ଏଇଟା ଭଗବାନ କହୁଛନ୍ତି। ତେଣୁ ଇଏ ଯେଉଁ ରହିଛନ୍ତି ଏମାନେ ସବୁ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି, ଅନ୍ତରଙ୍ଗା ଶକ୍ତି। ତେଣୁ ଗୋପୀମାନେ ମଧ୍ୟ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି, ଯେତେ ଶକ୍ତିର ଅନ୍ତରଙ୍ଗା ଶକ୍ତି ଭିତରେ ଶ୍ରେଷ୍ଠା ହେଉଛନ୍ତି ରାଧାରାଣୀ। ରାଧାରାଣୀଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଭଗବାନଙ୍କର ଯେଉଁ ସେବା କରୁଛନ୍ତି, ଭଗବାନଙ୍କୁ ଆରାଧନା କରୁଛନ୍ତି, ଶ୍ରେଷ୍ଠ ଆରାଧନା ତାଙ୍କର। ମହାପ୍ରଭୁ ତାଙ୍କର ମହାପ୍ରଭୁଙ୍କ ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଇଛି, ଶ୍ରୀନାଥ ଠାକୁର କହିଛନ୍ତି, ଚକ୍ରବର୍ତ୍ତୀ ଠାକୁର ଗୋଟିଏ ଶ୍ଳୋକରେ କହିଛନ୍ତି ମହାପ୍ରଭୁଙ୍କ ଜୀବନୀ ବିଷୟରେ ବର୍ଣ୍ଣନା କରିଛନ୍ତି, କହୁଛନ୍ତି ମହାପ୍ରଭୁଙ୍କର ତତ୍ତ୍ୱ ହେଉଛି ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ଶ୍ରେଷ୍ଠ ଆରାଧ୍ୟ କିଏ ନା ବ୍ରଜେଶ ତନୟ, ବ୍ରଜେଶ କହିଲେ ନନ୍ଦ ମହାରାଜଙ୍କର ପୁତ୍ର କୃଷ୍ଣ, ସେ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ। ଏବଂ ତାଙ୍କର ଧାମ ମଧ୍ୟ ବୃନ୍ଦାବନ ମଧ୍ୟ ସେହିଭଳି ଭାବରେ ଆରାଧ୍ୟ, ତଦ୍ଧାମ ବୃନ୍ଦାବନମ୍। ଏବଂ ରମ୍ୟା କାଚିତ୍ ଉପାସନା ବ୍ରଜବୋଧ ବର୍ଗେଣ ଯା କଳ୍ପିତା, ଏବଂ ଭଗବାନଙ୍କର ଯେଉଁ ଆରାଧନାକାରୀମାନେ ରହିଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବ୍ରଜବଧୂ ବର୍ଗ, ବ୍ରଜବଧୂମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ରାଧାରାଣୀ। ସମସ୍ତେ ଭଗବାନଙ୍କର ସେବା କରୁଛନ୍ତି। ଏମାନେ ମଧ୍ୟ 16,108 ରାଣୀ ଭଗବାନଙ୍କ ସେବା କରୁଛନ୍ତି। ଆମେ ଶୁଣୁଥିଲେ ଆ ପୂର୍ବରୁ ଯେଉଁ ବିବାହ କରିଥିଲେ ସତ୍ୟାଙ୍କୁ, କେତେ 3,000 ଯୁବତୀ ନେଇଥିଲେ ସେ ଯୌତୁକ ହିସାବରେ, ସବୁ ଦାସୀ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି। ଏବଂ 16,108 ରାଣୀଙ୍କର ଅନେକ ଦାସ ଦାସୀ ସବୁ ଥିଲେ, ସମସ୍ତେ ଭଗବାନ କୃଷ୍ଣରେ କୃଷ୍ଣଙ୍କର ସେବାରେ ନିଯୁକ୍ତ ରହିଛନ୍ତି। କିନ୍ତୁ ଏତେ ଦାସ ଦାସୀ ସେବା କରୁଥିଲେ ମଧ୍ୟ ଭଗବାନଙ୍କର, ଆଉ ରାଣୀମାନେ କହିଲେଣି ନାଇଁ, ସେମାନେ ସବୁ ଅଛନ୍ତି ସେବିକା ସେବିକା ଅଛନ୍ତି, ଆମର ଶୋଇବା ଖାଲି ଆରାମ କରିବା ନା। ସେମାନେ ନିଜେ ମଧ୍ୟ ଭଗବାନଙ୍କର ସେବା କରୁଛନ୍ତି। ଆ ପରେ ସବୁ ବର୍ଣ୍ଣନା କରାଯିବ ଭଗବାନଙ୍କର ଏଇ ଯେଉଁ ଲୀଳା ସବୁ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ସେଇଟା, ପୂର୍ବରୁ ନା କେଉଁଠି ବର୍ଣ୍ଣନା କରାଯାଏ, ହଁ ପୂର୍ବରୁ ବର୍ଣ୍ଣନା କରାଯାଇଛି ଏ ଭଗବାନ କିଭଳି ଭାବରେ ଏଇ ଯେଉଁ ରହିଛନ୍ତି ରୁକ୍ମିଣୀଙ୍କ ସହିତ, ହଁ ଥଟା ପରିହାସ ସବୁ କରୁଥିଲେ। ଆଉ ପୂର୍ବରୁ ବର୍ଣ୍ଣନା କର, ମୁଁ ସେଇଟା ବର୍ଣ୍ଣନା କରିଛି ତ ମୋର ମନେ ପଡ଼ୁନାହିଁ, ଅନ୍ୟମାନେ କିଛି ବର୍ଣ୍ଣନା କରିଛନ୍ତି। ଭଗବାନ ଥଟା କରି କହିଲେ ରୁକ୍ମିଣୀଙ୍କୁ, କହିଲେ ଯେ ତୁମେ ମୋତେ କାହିଁକି ବିବାହ କଲ, ଯେତେବେଳେ ଏ କଥା କହୁଥିଲେ ସେତେବେଳେ ତାଙ୍କର ପୁଅଙ୍କର ପୁଅଙ୍କ ସବୁ ହୋଇଗଲେଣି, ସେମାନେ ସବୁ ବିବାହ କରିସାରିଲେଣି, ଏଇ ସମୟର କଥା ସେତେବେଳେ କହୁଛନ୍ତି ତୁମେ ମୋତେ କାହିଁକି ବିବାହ କଲ, ତୁମେ ଜାଣିପାରିଲ ନାହିଁ, ଭୁଲ କରିଦେଲ ତୁମେ। ବର୍ତ୍ତମାନ ମଧ୍ୟ ସମୟ ଅଛି, ତୁମେ ଚାହିଁବ ମୁଁ ତୁମକୁ ଗୋଟେ ରାଜାଙ୍କୁ ବିବାହ କରାଇଦେବି, ରୁକ୍ମିଣୀଙ୍କୁ କହୁଛନ୍ତି। ରୁକ୍ମିଣୀ ଏଇଭଳି ଭାବରେ କାହିଁକି ଆମେ କଥା କହିଲେ ନା, ରୁକ୍ମିଣୀଙ୍କର ଅନେକ ଦାସ ଦାସୀ ରହିଛନ୍ତି, କିନ୍ତୁ ସେ ରୁକ୍ମିଣୀ ନିଜେ ଭଗବାନଙ୍କର ବ୍ୟଞ୍ଜନ କରୁଛନ୍ତି, ବ୍ୟଞ୍ଜନ ଯେଉଁ ରହିଛି ଆରଟ ଚାମର ଏସବୁ ଦେଉ ପ୍ରଦାନ କରୁଛନ୍ତି ନିଜେ। ଯେତେବେଳେ ଏ କଥା ଶୁଣିଦେଲେ ରୁକ୍ମିଣୀ ଦେବୀ, ସେତେବେଳେ ସେ ମୂର୍ଚ୍ଛା ହୋଇଗଲେ। ଆ ପୂର୍ବରୁ ସେଇଟା ବର୍ଣ୍ଣନା କରାଯାଇଛି, ଏଇଟା ସବୁ ବର୍ଣ୍ଣନା, ସମସ୍ତେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି। ଏତେ ଦାସ ଦାସୀ ଅଛନ୍ତି କିନ୍ତୁ ସେମାନେ କହୁନାହାନ୍ତି ଏମାନେ ସବୁ ଅଛନ୍ତି ଆମେ କାହିଁକି ସେବା କରିବା, ନା ସମସ୍ତେ ନିଜେ ସେବା କରୁଛନ୍ତି। ଏବଂ ଏତେ ସେବା କରିକି ମଧ୍ୟ କୃଷ୍ଣ ସବୁବେଳେ ତାଙ୍କ କଥା ଚିନ୍ତା କରୁନାହାନ୍ତି, ସବୁବେଳେ ଚିନ୍ତା କରୁଛନ୍ତି ଗୋପୀମାନଙ୍କ କଥା ଚିନ୍ତା କରୁଛନ୍ତି। ଭାଗବତ 10ମ ସ୍କନ୍ଧ 83 ଅଧ୍ୟାୟରେ ସବୁ ଆସିବ କଥା। 83 ଅଧ୍ୟାୟରେ କୁରୁକ୍ଷେତ୍ରରେ ଭଗବାନ ଯେତେବେଳେ ଯାଇଛନ୍ତି, ତାଙ୍କର 16,108 ରାଣୀ ଯାଇଛନ୍ତି, ଏବଂ ବିଭିନ୍ନ ଭଗବାନଙ୍କ ସହିତ ଯେଉଁ ସେମାନେ ସମ୍ବନ୍ଧିତ ଅଛନ୍ତି, ହସ୍ତିନାପୁର ଆଉ ଏମାନେ ସବୁ ପାଣ୍ଡବମାନେ କୌରମାନେ ବୃନ୍ଦାବନରୁ ବୃନ୍ଦାବନବାସୀମାନେ ନନ୍ଦ ମହାରାଜ ଯଶୋଦା ଗୋପୀମାନେ ସମସ୍ତେ ଆସିଛନ୍ତି, ସେଇଠି ଦେଖା ହେଇଛି। ମୁନି ଋଷିମାନେ ସବୁ ଆସିଛନ୍ତି, ବହୁତ 82ରୁ 85 ଚାରୋଟି ଅଧ୍ୟାୟରେ ସେସବୁ ଲୀଳାକୁ ବର୍ଣ୍ଣନା କରାଯାଇଛି। ଏବଂ ସେଇଠି ବର୍ଣ୍ଣନା କରାଯାଇ 83 ଅଧ୍ୟାୟରେ ଏଇ 16,108 ରାଣୀ ସେମାନେ ପଚାରୁଛନ୍ତି ଦ୍ରୌପଦୀଙ୍କୁ, କହିଲେ ଆମେ ଏତେ ରାଣୀ ହୋଇଛୁ ଭଗବାନଙ୍କର, ଆଉ ତୁମେ ପାଣ୍ଡବମାନେ 5 ପାଣ୍ଡବ, ତୁମେ ଗୋଟିଏ ରାଣୀ ତାଙ୍କର ଗୋଟିଏ ପତ୍ନୀ, ହଁ ତୁମେ କେମିତି ତାଙ୍କୁ ସନ୍ତୁଷ୍ଟ କରି ରଖୁଛ, ଆମେ ସନ୍ତୁଷ୍ଟ କରିପାରୁନାହୁଁ। ଏଇଭଳି ଭାବରେ କିଏ ଦ୍ରୌପଦୀ ତାଙ୍କୁ ଶିକ୍ଷା ଦେବେ, 10ମ ସ୍କନ୍ଧ 83 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏମାନେ ନିଜେ ସେବା କରୁଛନ୍ତି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବରେ ସମସ୍ତେ ଭଗବାନଙ୍କର, ବିଶେଷ ଭାବରେ ତାଙ୍କର ରାଣୀମାନେ, ଯଦିଓ ତାଙ୍କର ଅନେକ ସେବିକା ସେବିକା ଅଛନ୍ତି, ତଥାପି ସେମାନେ ନିଜେ ଭଗବାନଙ୍କର ସେବା କରୁଛନ୍ତି। ତେଣୁ ଏହି ଲୀଳାକୁ ଯଦି ବର୍ଣ୍ଣନା କରାଯିବ, ଭଗବାନ ଯଦି ବିବାହ କଲେ, ଏ କୈକେୟ ରାଜ୍ୟ ଏଇ ପଶ୍ଚିମ ଭାରତବର୍ଷରେ କୈକେୟ ରାଜ୍ୟ ରହିଛି, ସେଇଠି ବିବାହଟା ସମ୍ପନ୍ନ ହେଉଛି। ଏ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇପାରିବ, କିନ୍ତୁ ଆଉ ଏତେ ସମୟ ନାହିଁ ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ, ତେଣୁ ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରିଦେଲେ ଭଗବାନଙ୍କର ଏଇ ଲୀଳାକୁ, ସପ୍ତମ ମ୍ୟାରେଜ୍କୁ ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରିଦେଲେ, ଗୋଟିଏ ଶ୍ଳୋକ। ତେଣୁ ଏହିଭଳି ଭାବରେ ଆମର କହିବାର ଉଦ୍ଦେଶ୍ୟ ଭଗବାନ ଲୀଳାକୁ ବିସ୍ତାର କରିହେବ, ସେଇଥିପାଇଁ କୁହାଯାଇଛି ଭାଗବତମରେ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ପ୍ରତି ଶ୍ଳୋକ ପ୍ରତି ଅକ୍ଷରରେ ମଧ୍ୟ ଅନେକ ଅର୍ଥ ରହିଛି, ଯାହାର ଯେତିକି ଶକ୍ତି ରହିଛି ସେ ସେଇ ଅନୁସାରେ ବର୍ଣ୍ଣନା କରିବ। ତେଣୁ ଏ ଉଦାହରଣଟି ଦିଆଯାଏ, ଯେମିତି ପକ୍ଷୀ, ବହୁତ ପକ୍ଷୀ ଅଛନ୍ତି ବହୁତ ଉଚ୍ଚରେ ଉଡ଼ନ୍ତି, ଯେମିତି ଗରୁଡ଼ ଗୋଟିଏ ପ୍ଲାନେଟ୍ରୁ ଆଉ ଗୋଟିଏ ପ୍ଲାନେଟ୍କୁ ଉଡ଼ିପାରନ୍ତି ସିଏ, କିନ୍ତୁ ତା ଦେହରେ ମଧ୍ୟ କଙ୍କି ଇତ୍ୟାଦି ସବୁ ରହିଛନ୍ତି, ଛୋଟିଆ ଛୋଟିଆ ରହିଛନ୍ତି ପକ୍ଷୀ। ତେଣୁ ଯାହାର ଯେତିକି ଶକ୍ତି ରହିଛି ସେ ସେ ଅନୁସାରେ ବର୍ଣ୍ଣନା କରିବେ, ସୁତ ଗୋସ୍ୱାମୀ ଏ କଥାଟି କହୁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ଏହି ଲୀଳାଟିକୁ ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରିଦେଲେ ତା ଅର୍ଥ ନୁହଁ, ଆର ବେଶୀ କିଛି ନାହିଁ କଥା, ବର୍ଣ୍ଣନା କରିହେବ, କିନ୍ତୁ ଗୋଟିଏ ଶ୍ଳୋକରେ କୁହାଯାଇଛି। ତେଣୁ ଏଠି କହୁଛନ୍ତି, ଶ୍ରୁତ କୀର୍ତ୍ତି ହେ ସୁତାଂ ଭଦ୍ରାଂ, ଇଏ ହେଉଛନ୍ତି ଶ୍ରୁତ କୀର୍ତ୍ତିଙ୍କର ସୂତା। ଶ୍ରୁତ କୀର୍ତ୍ତି ହେଉଛନ୍ତି, ଇଏ ଖୁଡ଼ି ବୋଲି କୁହାଯାଉଛି ନା, ଏଇଟା ଖୁଡ଼ି ନୁହଁ, ଇଏ ଭଗବାନଙ୍କର ପିଉସୀ, ବସୁଦେବଙ୍କର ଭଉଣୀମାନେ, ଭଉଣୀ ଆମେ ବର୍ଣ୍ଣନା ନବସ୍କନ୍ଦରେ ସେସବୁ ବର୍ଣ୍ଣନା କରାଯାଇଛି। ଭଗବାନ ବସୁଦେବଙ୍କର କେତେ ଭଉଣୀ ଅଛନ୍ତି, କୁନ୍ତିଦେବୀ ବସୁଦେବଙ୍କର ଭଉଣୀ, କୁନ୍ତିଦେବୀ ବସୁଦେବଙ୍କର ଭଉଣୀ, ସେ ଯେଉଁ ରହିଛନ୍ତି ଶିଶୁପାଳଙ୍କର ମା, ସେ ମଧ୍ୟ ଭଗବାନଙ୍କର ଭଉଣୀ, ଏ ବସୁଦେବଙ୍କର ଭଉଣୀ, ଏସବୁ ଅନେକ ଭଉଣୀ ରହିଛନ୍ତି ବସୁଦେବଙ୍କର। ଏମାନେ ସବୁ ସୁରେଶଙ୍କର ପୁତ୍ର କନ୍ୟା, ନବମ ସ୍କନ୍ଧ ଅନ୍ତିମରେ ଜେନୁଓଲୋଜିଟା ଦିଆଯାଇଛି। ସୁରେଶନ ଏଇ ସୁରେଶନ ଏମାନେ ସବୁ ଆସୁଛନ୍ତି ଚନ୍ଦ୍ରବଂଶରେ, ଭଗବାନ ଆସୁଛନ୍ତି ଚନ୍ଦ୍ରବଂଶରେ, ଚନ୍ଦ୍ର ହେଉଛନ୍ତି ତାଙ୍କର ମୂଳ, ଚନ୍ଦ୍ର ବା ସୋମଦେବ ହେଉଛନ୍ତି ମୂଳ, ତାଙ୍କର ତାଙ୍କଠାରୁ ତାଙ୍କର ପୁତ୍ର ହୋଇକରି ଏଇଭଳି ବଂଶାବଳୀ, ଯେଉଁ ଆମର କହନ୍ତି ନା, କ'ଣ କହନ୍ତି ସେଇଟା, ତୁମର ଗୋତ୍ର କ'ଣ, ଗୋତ୍ର, ଏ ଗୋତ୍ର ଭଗବାନ ଗୋତ୍ର ହେଉଛି ଏଇଟା ଚନ୍ଦ୍ର, ଚନ୍ଦ୍ର ଗୋତ୍ର, ଭଗବାନ ସେଇଠି ଆସିଛନ୍ତି ଚନ୍ଦ୍ରବଂଶରେ ଆସୁଛନ୍ତି ଭଗବାନ। ତେଣୁ ସେହିଭଳି ଭାବରେ ଏଇ ଯେଉଁ ରହିଛନ୍ତି ଅନେକ ବିତି ଯାଇଛି, ଚନ୍ଦ୍ରବଂଶ କେବେଠୁ ଆରମ୍ଭ ହେଲା, ସୋମ ଚନ୍ଦ୍ର ଯେଉଁ ଆରମ୍ଭ ହେଲେ, ପୃଥିବୀ ଏଇ ଯେଉଁ ଭୌତିକ ଯାକ ସୃଷ୍ଟି ହେଇଛି ସେଇ ସମୟରୁ ଆରମ୍ଭ ହେଇଛି, ଏହା ଭିତରେ ବ୍ରହ୍ମାଙ୍କର 50 ବର୍ଷ ହେଇଗଲାଣି। ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି 432 କୋଟି ବର୍ଷ, ସେହିଭଳି ଭାବରେ ତାଙ୍କ ରାତ୍ରି ରହିଛି 432 କୋଟି ବର୍ଷ, ଏହିଭଳି ଭାବରେ ତାଙ୍କର ମାସ ବର୍ଷ ହେଇକରି 50 ବର୍ଷ ହେଇଗଲାଣି। ତେଣୁ କେତେ କୋଟି କୋଟି ବର୍ଷ ବିତିଗଲାଣି, କିନ୍ତୁ ତାହାର ହିସାବ ରହିଛି ଏହି ଇତିହାସ, ଏ ଆମର ବୈଦିକ ଇତିହାସ ହେଉଛି ଏଇଟା। ଆମେ ଯେଉଁ ବର୍ତ୍ତମାନ ଇତିହାସ ପଢ଼ୁଛେ ସେଇଟା ମାତ୍ର 2-3 ହଜାର ବର୍ଷ ତଳର କଥା ଠିକ୍ ଭାବରେ କୁହାଯାଇଛି, ତା ଦେହରେ ମଧ୍ୟ ବହୁତ କଳ୍ପନା ରହିଛି, କିନ୍ତୁ ତା ପୂର୍ବରୁ ସବୁ କଳ୍ପନା କରି ଏମିତି ହେଇପାରେ ସେମିତି ହେଇପାରେ ସବୁ କୁହାଯାଇଛି, କିନ୍ତୁ ଆମର ବୈଦିକ ଇତିହାସ ଆଥିରେ କୌଣସି ତ୍ରୁଟି ନାହିଁ, କୌଣସି ଭୁଲ ନାହିଁ, ବୈଦିକ ଇତିହାସ କୋଟି କୋଟି ବର୍ଷ ତଳର କଥା, ଏଇଟାକୁ ପାଶ୍ଚାତ୍ୟ ଜଗତର ଲୋକମାନେ ବୁଝିପାରନ୍ତି ନାହିଁ, ସେଥିପାଇଁ ଏମାନେ କହିଲେ ଇଏ ହେଉଛି ଆମର ବୈଦିକ ପୁରାଣକୁ ସେମାନେ କହୁଛନ୍ତି ମାଇଥୋଲୋଜି, ମନଗଢ଼ା ଜିନିଷ, ଏଇଠି କୌଣସି ମନଗଢ଼ା ଜିନିଷ ନାହିଁ, ଏଠି ସବୁ ସତ୍ୟ ଘଟଣା, ଏଥିରେ କୌଣସି ଦୋଷ ନାହିଁ, କୌଣସି ତ୍ରୁଟି ନାହିଁ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଏହିଭଳି ଭାବରେ ସୋମଙ୍କ ଠାରୁ ଆସୁଛନ୍ତି ବଂଶ, ଚନ୍ଦ୍ରଙ୍କ ଠାରୁ ଆସୁଛନ୍ତି, ସୋମଙ୍କର ପୁତ୍ର ବୁଦ୍ଧ, ବୁଦ୍ଧଙ୍କର ପୁତ୍ର ପୁରୁଡ଼ବା, ଏହିଭଳି ଭାବରେ ଆମ ପୂର୍ବରୁ ନବସ୍କନ୍ଦରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହି ଇଏରେ ଆସୁଛନ୍ତି କିଏ, ଇଏ ଆସୁଛନ୍ତି ଯଯାତି ମହାରାଜ। ଯଯାତି ମହାରାଜଙ୍କର ଆମେ କହିଥିଲେ, ସେଦିନ କହିଥିଲେ 5 ପୁତ୍ର ଥିଲେ, ଏଇ ଜ୍ୟେଷ୍ଠ ପୁତ୍ର ଯଦୁ, ଯଦୁବଂଶରେ ମଧ୍ୟ ବହୁତ ରହିଛି, ଯଦୁବଂଶର ତାଙ୍କର ପୁତ୍ର ହେଇକରି ଆସୁଛନ୍ତି ସୁରସେନ, ସୁରସେନ ଆସୁଛନ୍ତି, ସୁରସେନଙ୍କ ପୁତ୍ର ହେଉଛନ୍ତି କିଏ, ବସୁଦେବ, ବସୁଦେବ ଏବଂ ଆହୁରି 9 ପୁତ୍ର ରହିଛନ୍ତି, 10 ପୁତ୍ର ସୁରସେନଙ୍କର, ସୁରସେନଙ୍କର 2 ସୁରସେନ ଦେବମିଠ, ସୁରସେନଙ୍କର 10 ପୁତ୍ର ଏବଂ 5 କନ୍ୟା ରହିଛନ୍ତି, ତା ଦେହରୁ କୁନ୍ତି ଜଣେ, କୁନ୍ତି ଜଣେ ତାଙ୍କର ସୁରସେନଙ୍କର କନ୍ୟା। ତେଣୁ ବସୁଦେବଙ୍କର ଭଉଣୀ ହିସାବରେ ଭଗବାନଙ୍କ ହେବେ ସେ ପିଉସୀ ହେବେ, ପିଉସୀ ହେବେ, ଖୁଡ଼ି କାହାକୁ କୁହାଯାଏ, ବାପାଙ୍କର ଭାଇଙ୍କର ପତ୍ନୀକୁ ଖୁଡ଼ି କୁହାଯିବ, ଇଏ ଭାଇଙ୍କର ପତ୍ନୀ ନୁହନ୍ତି, ଇଏ ହେଉଛନ୍ତି ବାପାଙ୍କର ଭଉଣୀ, ଭଗବାନ କୃଷ୍ଣଙ୍କର ବସୁଦେବଙ୍କର ପିତା, ବସୁଦେବଙ୍କର ଭଉଣୀ ଏମାନେ। ତେଣୁ ଏଇଠି କହେ ଶ୍ରୁତ କୀର୍ତ୍ତି ହେ ସୁତାଂ ଭଦ୍ରା, ତାଙ୍କ ଗୋଟେ ଯେଉଁ ଭଉଣୀଙ୍କର ନାମ ହେଉଛି ଶ୍ରୁତ କୀର୍ତ୍ତି, ଶ୍ରୁତ କୀର୍ତ୍ତି ଏହି ଶବ୍ଦର ଅର୍ଥରୁ ଜଣାପଡ଼ୁଛି ତାଙ୍କର କୀର୍ତ୍ତି ବହୁତ ରହିଛି, ଯେଉଁଟାକୁ ସମସ୍ତେ ଶୁଣିଛନ୍ତି ଶ୍ରୁତ କୀର୍ତ୍ତି, ତାଙ୍କ ନାମ ସେଥିପାଇଁ ଶ୍ରୁତ କୀର୍ତ୍ତି, ଏମାନେ ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି, କ'ଣ କମ୍ କୀର୍ତ୍ତି ତାଙ୍କର ରହିଛି। ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟକୁ, ସେହି ସମୟରେ ସେ ରାୟ ରାମାନଙ୍କୁ ପଚାରିଛନ୍ତି, ବା ଚୈତନ୍ୟ ଚରିତାମୃତ 8 ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି, କୀର୍ତ୍ତି ମଧ୍ୟ କେଉଁ କୀର୍ତ୍ତି ଶ୍ରେଷ୍ଠ, ଏ କଥା ପଚାରିଛନ୍ତି। ବହୁତ ଆମେ ଦେଖିବା ବର୍ତ୍ତମାନ ଯୁଗରେ କେତେ ସମ୍ବାଦପତ୍ର ଇତ୍ୟାଦି ସବୁ ରହିଛି, କେତେ କ'ଣ ସବୁ କୀର୍ତ୍ତି ସବୁ କୁହାଯାଉଛି, ଆମର ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଯଶ ଗାନ କରାଯାଉଛି, ଏବଂ ଅନେକ ଲୋକ ବ୍ୟକ୍ତିଙ୍କର କୀର୍ତ୍ତିଗାନ କରାଯାଉଛି ପୃଥିବୀରେ, କେତେ ବୈଜ୍ଞାନିକମାନେ ଅଛନ୍ତି, ତାଙ୍କୁ ସବୁ ବୈଜ୍ଞାନିକ ନୋବେଲ ପ୍ରାଇଜ୍ ସବୁ ଦିଆଯାଉଛି, କେତେ କ'ଣ ସବୁ ରହିଛନ୍ତି। କିନ୍ତୁ ଯଦି ମହାପ୍ରଭୁ ପଚାରିଲେ, ରାୟ ରମଣଙ୍କୁ ପଚାରିଲେ କୀର୍ତ୍ତି ମଧ୍ୟ କ'ଣ କୀର୍ତ୍ତି ଶ୍ରେଷ୍ଠ, ଏଇଠି ପଚାରିଲେ କୀର୍ତ୍ତି ମଧ୍ୟ ଜୀବର କ'ଣ ବଡ଼ କୀର୍ତ୍ତି, କୀର୍ତ୍ତି ମଧ୍ୟରେ ଜୀବର ସବୁଠାରୁ ଶ୍ରେଷ୍ଠ କୀର୍ତ୍ତି କେଉଁଟା, ଶ୍ରେଷ୍ଠ ଯଶ କାହାର, ରାୟ ରମାନନ୍ଦ କହିଲେ ତାର ଉତ୍ତରରେ, କୃଷ୍ଣ ଭକ୍ତ ବଲିଆ ଯାହାର ହଏ ଖ୍ୟାତି। ଯିଏ ଭଗବାନଙ୍କର ଭକ୍ତ ସିଏ ତାଙ୍କର ଯଶ ହେଉଛି ବା ତାଙ୍କର କୀର୍ତ୍ତି ହେଉଛି ଶ୍ରେଷ୍ଠ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଇଏ ଭଗବାନଙ୍କ ସହିତ ଯୁକ୍ତ ହେଇକି ରହିଛନ୍ତି, ଭଗବାନଙ୍କର ଇଏ ଶାଶୁ ହେବେ, ଏକରେ ଏଣେ ହିସାବରେ ହେଉଛନ୍ତି ପିଉସୀ, ପୁଣି ଶାଶୁ ହେବେ, ଭଦ୍ରାଙ୍କୁ ବିବାହ, ଭଦ୍ରାଙ୍କୁ ବିବାହ କରି, ଭଦ୍ରା ହେଉଛନ୍ତି ଶ୍ରୁତକୀର୍ତ୍ତିଙ୍କର କନ୍ୟା, ଶ୍ରୁତକୀର୍ତ୍ତି କନ୍ୟା। ତେଣୁ ଶ୍ରୁତକୀର୍ତ୍ତି ହେ ସୁତାଂ ଭଦ୍ରାଂ, ଏ ଭଦ୍ରା ଶବ୍ଦରୁ ଦେଖିବା, ନାମରୁ ଅର୍ଥ ଜଣାପଡ଼ୁଛି କେତେ ଭଦ୍ର ସିଏ, ଭଦ୍ରା ଶବ୍ଦରୁ ଜଣାପଡ଼ୁଛି କେତେ ଭଦ୍ରା। ତେଣୁ ଭଗବାନ ତାଙ୍କୁ ବିବାହ କରିବେ, ସବୁକିଛି ଭଲ ଗୁଣ ତାଙ୍କ ପାଖରେ ରହିଛି, ଭଗବାନ ପାଖରେ କୌଣସି ଅଭଦ୍ରତା ନାହିଁ। ଜଣେ ଭଗବାନ ଭକ୍ତ ହୋଇଗଲେ ସବୁ ଭଦ୍ର ଗୁଣ ସବୁ ଆସି ପହଞ୍ଚିଯାଏ ତାଙ୍କ ପାଖରେ। ଭାଗବତ ପଞ୍ଚମ ସ୍କନ୍ଧରେ ଶ୍ଳୋକଟି ଅଛନ୍ତି, ପ୍ରହ୍ଲାଦ ମହାରାଜ ଏଇଟା କହୁଛନ୍ତି ନୃସିଂହଦେବଙ୍କୁ, କହୁଛନ୍ତି ଯଶ୍ୟସ୍ତି ଭକ୍ତିର୍ ଭଗବତୀ ଅକିଞ୍ଚନ ସର୍ବେଇ ଗୁଣେଇ ତତ୍ର ସମାସତି ସୁରା, ହରାଉ ଭକ୍ତ ସକୃତ ମହଦ୍ଗୁଣା ମନୋରଥନା ସେତି ଧାବତ ବହି। ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ସେମାନେ ଯଦିଓ ବହୁତ ତାଙ୍କର ଭଲ ଗୁଣ ରହିଛି, କିନ୍ତୁ ତାଙ୍କୁ ଭଦ୍ର କୁହାଯିବ ନାହିଁ, ସେମାନେ ସବୁ ଅଭଦ୍ର। କାହିଁକି ନା ସେମାନେ ଏ ଭୌତିକ ଜଗତରେ ଘୁରି ବୁଲୁଛନ୍ତି। କିନ୍ତୁ ଅନ୍ୟ ପକ୍ଷରେ ଜଣେ ଭଗବାନଙ୍କର ଭକ୍ତ ହୋଇଗଲେ ତାଙ୍କୁ ତାଙ୍କ ପାଖରେ ସବୁ ଭଲ ଗୁଣ ଆସି ପହଞ୍ଚିବ, ବିଶେଷ ଭାବରେ ଦେବତାମାନଙ୍କର ଭଲ ଗୁଣ, ସବୁ ଦୈବୀ ଅସୁର ଗୁଣ ଷୋଡ଼ଶ ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଛନ୍ତି। ଦେବତାମାନଙ୍କର ମଧ୍ୟ କିଛି ଖରାପ ଗୁଣ ରହିଛି, କିନ୍ତୁ ଜଣେ ଭଗବାନଙ୍କର ଭକ୍ତ ହେଲେ ତାଙ୍କର ଦେବତାମାନଙ୍କର ଖରାପ ଗୁଣ ଆସିବ ନାହିଁ, ଦେବତାମାନଙ୍କର ଭଲ ଗୁଣ ସବୁ ଆସି ପହଞ୍ଚିବ। ତତ୍ର ସମାସତି ସୁରା, ଦେବତାମାନଙ୍କର ଭଲ ଗୁଣ ସବୁ ଆସି ପହଞ୍ଚିବ ଭଗବାନ ଭକ୍ତ ହୋଇଗଲେ। ତେଣୁ ଇଏ ଯେଉଁ ଭଦ୍ରା ଭଗବାନଙ୍କର ସେଭେନ୍ଥ ୱାଇଫ୍, ସପ୍ତମ ପତ୍ନୀ ଭଗବାନଙ୍କର, ଏ ଲୀଳାକୁ ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରାଯାଇଲେ। ତେଣୁ ଇଏ ଶ୍ରୁତକୀର୍ତ୍ତିଙ୍କର କନ୍ୟା, ତେଣୁ ଏଇଥିରୁ ଆମେ ଜାଣିବା ତାଙ୍କର ସ୍ୱାମୀଙ୍କର ନାମ ନିଆଯାଇ ନାହିଁ, ଶ୍ରୁତକୀର୍ତ୍ତିଙ୍କର ସ୍ୱାମୀଙ୍କର ନାମ ନିଆଯାଇ ନାହିଁ ମାନେ ଏତେ ଇମ୍ପୋର୍ଟାଣ୍ଟ ନୁହଁ, ସେଥିପାଇଁ ତାଙ୍କର ନାମ ନିଆଗଲା, ଶ୍ରୁତକୀର୍ତ୍ତି ତାଙ୍କର ମାଆଙ୍କର ନାମଟା ନିଆଗଲା। ଆ ପୂର୍ବରୁ ଯେ ଆମେ ଶୁଣିଲେ ଅଯୋଧ୍ୟାରେ ତାଙ୍କ ମାଆଙ୍କ ନାମ ନିଆଯାଇ ନାହିଁ, ପିତାଙ୍କ ନାମ ନିଆଗଲା, ସତ୍ୟାଙ୍କର ପିତା ଯିଏ ହେଉଛନ୍ତି ନଗ୍ନଜିତ ତାଙ୍କ ନାମ ନିଆଗଲା। ସମସ୍ତଙ୍କ ନାମ ନେବାର ଆବଶ୍ୟକତା ନାହିଁ, ସମସ୍ତଙ୍କ ନାମ ନେବାର ଆବଶ୍ୟକତା ନାହିଁ, ଏବଂ ସବୁଠାରୁ ଶ୍ରେଷ୍ଠ ନାମ ହେଉଛି ଭଗବାନଙ୍କର ନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ସବୁଠାରୁ ଶ୍ରେଷ୍ଠ ନାମ ହେଉଛି ଭଗବାନଙ୍କ ନାମ। ତେଣୁ ଯେଉଁ ନାମର ଆବଶ୍ୟକତା ନାହିଁ ସେସବୁ ନିଆଯାଇ ନାହିଁ, ଏଇଥିରୁ ଆମେ ଜାଣିବା ତାଙ୍କ ପିତାଙ୍କ ନାମ କାହିଁ ନିଆଗଲା ନାହିଁ, କାହିଁକି ନା ପିତା ଏତେ ଇମ୍ପୋର୍ଟାଣ୍ଟ ନୁହନ୍ତି ଏ ବିବାହରେ, ତାଙ୍କ ଭାଇଙ୍କର ନାମ ନିଆଯାଇଛି, ଭଦ୍ରାଙ୍କର ଭାଇଙ୍କର ନାମ ନିଆଯାଇଛି ସନ୍ତର୍ଦ୍ଦନ, ପିତାଙ୍କର ନାମ ନିଆଯାଏନି, ମାତାଙ୍କର ନାମ ନିଆଯାଏ ଶ୍ରୁତକୀର୍ତ୍ତି, ଏଇଥିରୁ ଆମେ ଜାଣିବା କାହିଁକି ନିଆଗଲା ନାହିଁ, ଏତେ ଇମ୍ପୋର୍ଟାଣ୍ଟ ନୁହଁ ସେଥିପାଇଁ ନିଆଗଲା ନାହିଁ। ହୁଏତ ଯଦି ଆଉ ବିସ୍ତାର କରାଯାଇଥାନ୍ତା ତାଙ୍କ ନାମ ସବୁ ଆସିଥାନ୍ତା, କିନ୍ତୁ ଯଦି ସଂକ୍ଷେପରେ ବର୍ଣ୍ଣନା କରାଯାଉଛି ଇମ୍ପୋର୍ଟାଣ୍ଟ ବ୍ୟକ୍ତିମାନଙ୍କ ନାମ ନିଆଯାଇଛି। ତେଣୁ ଶ୍ରୁତକୀର୍ତ୍ତିଙ୍କ ନାମ ନିଆଗଲା ପ୍ରଥମେ ତାଙ୍କ ମା, ତେଣୁ ଏ ଶ୍ରୁତକୀର୍ତ୍ତି ଏଇଠୁ ଜାଣିବା ଯେ ଭଗବାନଙ୍କର ବହୁତ ତାଙ୍କର ଭକ୍ତି ଥିଲା ଶ୍ରୁତକୀର୍ତ୍ତି, ଏଇଠୁ ଜାଣିବା କୀର୍ତ୍ତି ତାଙ୍କର କୀର୍ତ୍ତିକୁ ସମସ୍ତେ ଶୁଣୁଥିଲେ, ସେଥିପାଇଁ ତାଙ୍କ ନାଁ ଶ୍ରୁତକୀର୍ତ୍ତି। ଶ୍ରୁତକୀର୍ତ୍ତି ସୁତାଙ୍ଗ ଭଦ୍ରାଂ, ତାଙ୍କ ଝିଅଙ୍କର ନାମ ହେଉଛି ଭଦ୍ରା, ଏଥିରୁ ଆମେ ଜାଣିବା କେତେ ତାଙ୍କର ଭଲ ଗୁଣ ରହିଛି, ଭଦ୍ରା ସେ ଭଗବାନଙ୍କ ଶକ୍ତି, ଆମେ ଶୁଣିବା କ'ଣ ତାଙ୍କ ଶକ୍ତି ରହିଛି। ଉପୟେମେ ପିତୃ ଶ୍ୱଶୁ, ତେଣୁ ଏ ସପ୍ତମ ବିବାହ ଉପଜେମି ଉପଜେମି କହିଲେ ବିବାହ କଲେ ଭଗବାନ ତାଙ୍କୁ ବିବାହ କଲେ ବିବାହ ବନ୍ଧନରେ ଯୁକ୍ତ ହେଲେ ଭଗବାନ ତାଙ୍କ ସହିତ ଉପଜେମି ତାଙ୍କୁ ବିବାହ କଲେ କିଭଳି ବିବାହ କିଏ ସିଏ ନା ସ୍ୱତକୀର୍ତ୍ତି ହେଉଛନ୍ତି ପିତୃ ଶ୍ୱଶୁ ପିତୃ କହିଲେ ପିତା ହେଉଛନ୍ତି ବସୁଦେବ ତାଙ୍କର ଶ୍ୱଶୁ ବା ତାଙ୍କର ଭଉଣୀ ପିଉସୀ ଝିଅ ଭଉଣୀକୁ ବିବାହ କରିଛନ୍ତି ଭଗବାନ ପିତୃ ଶ୍ୱଶୁ ବିବାହ କଲେ କେଉଁଠି ସିଏ ତାଙ୍କର ସ୍ଥାନ କେଉଁଠି କେଉଁଠି ରାଜ୍ୟ ନା କୈକେୟୀଂ କୈକେୟୀଂ ଭ୍ରାତୃଭିର୍ ଦତ୍ତାଂ କୈକେୟୀ ରାଜ୍ୟ ଗୋଟେ ରହିଛି ଯେଉଁଟା ପଶ୍ଚିମ ଭାରତରେ ରହିଛି ଜଣେ ଆଚାର୍ଯ୍ୟ କହିଛନ୍ତି ସେଇ କୈକେୟୀଂ ସେଇ କୈକେୟୀ ରାଜ୍ୟର କନ୍ୟା କୈକେୟୀଂ ତେଣୁ ତାଙ୍କୁ ଭ୍ରାତୃଭିର୍ ଦତ୍ତାଂ ତାଙ୍କର ଭ୍ରାତୃଭି ଭାଇଙ୍କ ଦ୍ୱାରା ପ୍ରଦାନ କରାଗଲା ଭ୍ରାତୃଭି ଭ୍ରାତମାନଙ୍କ ବହୁତ ବଚନ କୁହାଯାଇଛି ଅନେକ ଭାଇ ରହିଛନ୍ତି ଜଣେ ଭାଇଙ୍କର ନାମ ନିଆଯାଇଛି ତେଣୁ ଭାଇମାନେ ଆମେ ଶୁଣୁଥିଲେ ମିତ୍ରବିନ୍ଦାଙ୍କର ଯେ ବିବାହ ହେଉଥିଲା ତାଙ୍କ ଭାଇମାନେ ଭଉଣୀକୁ ବିବାହ ଦେଉନଥିଲେ ରୁକ୍ମିଣୀଙ୍କର ବିଷୟରେ ଶୁଣୁଥିଲେ ରୁକ୍ମ କ'ଣ କରୁଥିଲେ ନା ସେ ଚାହୁଁନଥିଲେ ଯଦିଓ ତାଙ୍କ ପିତା ଚାହୁଁଥିଲେ ଭୀଷ୍ମଙ୍କ ଚାହୁଁଥିଲେ ତାଙ୍କର କନ୍ୟାକୁ ବିବାହ ଦେବା ପାଇଁକି କୃଷ୍ଣଙ୍କୁ କିନ୍ତୁ ତାଙ୍କ ଭାଇ ଚାହୁଁନଥିଲେ ଭଗବାନ ଯାଇକି ତାଙ୍କୁ ହରଣ କରିକି ଆଣିଲେ ମିତ୍ରବିନ୍ଦାଙ୍କୁ ମଧ୍ୟ ସେହିଭଳି ଭାବରେ ହରଣ କରିକି ଆଣିଲେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ପଞ୍ଚମ ବିବାହ ଯେଉଁ କରିଥିଲେ ଭଗବାନ ମିତ୍ରବିନ୍ଦାଙ୍କୁ ତେଣୁ ଏଠି ଭାଇମାନେ ପ୍ରଧାନ କଲେ ଭ୍ରାତୃଭି ଦତ୍ତାଂ କୃଷ୍ଣ ସନ୍ତର୍ଦ୍ଦନାଧିବି ଭାଇମାନଙ୍କ ଭିତରେ ଜଣେ ମୁଖ୍ୟ ଭାଇ ହେଉଛନ୍ତି ସନ୍ତର୍ଦ୍ଦନ ତେଣୁ ଆଧିବି ଅନ୍ୟମାନେ ମଧ୍ୟ ସେମାନେ ସବୁ ତାଙ୍କର ଭଉଣୀକୁ ଭଗବାନ ବିବାହ ଦେଲେ ଭଉଣୀକୁ ବିବାହ ଦେଲେ ତେଣୁ ଭଗବାନ ତାଙ୍କର ଭିଣେଇ ହେଲେ ଭିଣେଇ ହେଲେ ଏବଂ ଭଗବାନଙ୍କର ଏମାନେ ସବୁ ଶାଳକ ହେଲେ କିଭଳି ସମ୍ବନ୍ଧରେ ସମ୍ବନ୍ଧିତ ହେଲେ ତେଣୁ କୃଷ୍ଣ ସନ୍ତର୍ଦ୍ଦନାଧିବି ଏ ଭାଇମାନେ ଏ ପ୍ରଦାନ କଲେ ଏ ଭଗବାନଙ୍କର ସପ୍ତମ ବିବାହ ଚନ୍ତର୍ଦ୍ଧନାଧିବି ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି ଯେ କ'ଣ ଉପଦକ୍ଷିଣୀନ ଆ ସମ୍ୟଗୃହୀତ ନା ନା ଏଇଟା 55 ଶ୍ଳୋକ କୃଷ୍ଣ ଇତି ତତ୍ତତ୍ ଚିତ୍ତାକର୍ଷଣ ଅଭିପ୍ରାୟଣ ଅଥବ ଦତ୍ତା କୃଷ୍ଣ ଶବ୍ଦ କାହିଁକି ବ୍ୟବହାର କରାଗଲା ସନାତନ ଗୋସ୍ୱାମୀ କହୁଛନ୍ତି କୃଷ୍ଣ କହିଲେ ସମସ୍ତଙ୍କୁ ଆକର୍ଷଣ କରନ୍ତି କୃଷ୍ଣ କହିଲେ ସମସ୍ତଙ୍କୁ ଆକର୍ଷଣ କରନ୍ତି ତେଣୁ ସମସ୍ତେ ଆକର୍ଷିତ ଯଦିଓ କୃଷ୍ଣ ଶବ୍ଦର ଅର୍ଥ ହେଉଛି ସମସ୍ତଙ୍କୁ ଆକର୍ଷଣ କରିବେ କିନ୍ତୁ ତଥାପି ସମସ୍ତେ ଭଗବାନ ପ୍ରତି ଆକର୍ଷିତ ହୁଅନ୍ତି ନାହିଁ କାରଣ କ'ଣ ନା ଉଦାହରଣ ହେଉଛି ଯେଭଳି ଭାବରେ ଚୁମ୍ବକ ଲୁହାକୁ ଆକର୍ଷଣ କରେ କିନ୍ତୁ ଲୁହାରେ ଯଦି କଳଙ୍କି ଲାଗିଯାଇଥିବ ତାହେଲେ ସେ ଚୁମ୍ବକ ଆଉ ତାକୁ ଆକର୍ଷଣ କରିବ ନାହିଁ ସେହିଭଳି ଭାବରେ ଆମର ସ୍ୱାଭାବିକ ରହିଛି ଆକର୍ଷଣ ଭଗବାନ ପ୍ରତି ରହିଛି କିନ୍ତୁ ଆମର ଏ ଭୌତିକ ଦୋଷ ବା ଅନର୍ଥ ବିଷୟରେ ଆମ ଗତ କହୁଥିଲେ ଅନର୍ଥ ଯୋଗୁଁ ଆମର ଆକର୍ଷଣଟା ଭଗବାନ ପ୍ରତି ନ ହେଇକରି ଅନ୍ୟ ପ୍ରତି ଭୌତିକ ଆକର୍ଷଣ ରହୁଛି ଆମର ଭୌତିକ ଆକର୍ଷଣ ରହୁଛି କାରଣ ଆମର ଏଇସବୁ ଅନର୍ଥ ରହିଛି କିନ୍ତୁ ଯେଉଁମାନଙ୍କର ଅନର୍ଥରୁ ଦୂର ହୋଇଯାଇଛନ୍ତି ସେମାନେ ଭଗବାନ ପ୍ରତି ଆକର୍ଷିତ ହେବେ ସ୍ୱାଭାବିକ ଆକର୍ଷଣ ରହିଛି ଏଇଟା କୁହାଯାଇଛି ଗୋଟେ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଯୁବତୀନାଂ ଯଥା ଜୁନି ଜୁନାଂଚ ଯୁବତ ଯଥା ମନ ଅଭିରମତେ ତଦ୍ୱନ୍ ମନମେ ରମତାଙ୍କୈ ଗୋଟେ ଯୁବତୀର ଯେମିତି ଗୋଟେ ଯୁବକ ପ୍ରତି ସ୍ୱାଭାବିକ ଆକର୍ଷଣ ରହିଛି ବା ଗୋଟେ ଯୁବକର ଗୋଟେ ଯୁବତୀ ପ୍ରତି ସ୍ୱାଭାବିକ ଆକର୍ଷଣ ରହିଛି ଏଇଭଳି ଭାବରେ ଭକ୍ତ ଯେ ଭଗବାନ ପ୍ରାର୍ଥନା ପ୍ରଭୁ ମୋର ମନ ଆପଣଙ୍କ ପ୍ରତି ସେଇଭଳି ଭାବରେ ଆକର୍ଷିତ ହେଉ କୃଷ୍ଣ ଶବ୍ଦର ଅର୍ଥ ହେଉଛି କ'ଣ ନା କୃଷ ଶବ୍ଦ ରହୁଛି ଭୂଧାତୁ ଭୂମି କୃଷ ହେଉଛି ଭୂମି କୃଷ ଭୂମି ଣ କହିଲେ ଆନନ୍ଦ ସେ ଆନନ୍ଦ ଆସୁଛି ଭଗବାନ ଠାରୁ ଆନନ୍ଦ ଆସୁଛି ଆନନ୍ଦ ଘନ ସିଏ କୃଷ୍ଣ ଆନନ୍ଦ ଘନ ତେଣୁ ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ କିନ୍ତୁ ଯେଉଁମାନଙ୍କର ହୃଦୟ ଶୁଦ୍ଧି ହୋଇନାହିଁ ସେମାନେ ସେ ଆନନ୍ଦ ପ୍ରାପ୍ତ ହୋଇପାରିବେ ନାହିଁ ତାଙ୍କର ହୃଦୟ ଶୁଦ୍ଧି ହୋଇନାହିଁ ତେଣୁ ସେ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି ତେଣୁ ଏଠି କୃଷ୍ଣ ଶବ୍ଦ ଭାଇମାନେ କୃଷ୍ଣଙ୍କୁ ଦେଉଛନ୍ତି କହିବାର ଉଦ୍ଦେଶ୍ୟ ହେଉଛି ସେମାନେ କୃଷ୍ଣଙ୍କର ବିଷୟରୁ ଏହି କୃଷ୍ଣଙ୍କ ଠାରୁ ଏହିଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି କୃଷ୍ଣଙ୍କ ବିଷୟରେ, ଯାହା ଶୁଣିଛନ୍ତି ସବୁ କରିଛନ୍ତି, ତାଙ୍କର ମଧ୍ୟ ବନ୍ଧୁ ହେବେ। ଏମିତି ବି ବିବାହ ପୂର୍ବରୁ ସେ ବନ୍ଧୁ ଥିଲେ, କ'ଣ ମାମୁଁ ପୁଅ ଭାଇ ଥିଲେ, ବିବାହ ପୂର୍ବରୁ ସେ ଥିଲେ ମାମୁଁ ପୁଅ ଭାଇ, ମାମୁଁ ପୁଅ ଭାଇ। ସେ ଶିଶୁପାଳ ମଧ୍ୟ ଭଗବାନ ମଧ୍ୟ ଶିଶୁପାଳଙ୍କର ମାମୁଁ ପୁଅ ଭାଇ ହେବେ, ଏବଂ ଶିଶୁପାଳ ଭଗବାନଙ୍କ ପିଉସୀ ପୁଅ ଭାଇ ହେବେ, ଏଇଭଳି ସମ୍ବନ୍ଧ ରହିଛି। କିଛି ଅନ୍ତରଙ୍ଗ ସମ୍ବନ୍ଧ, ଅନ୍ତରଙ୍ଗ ସମ୍ବନ୍ଧ, କିନ୍ତୁ ହେଲେ ମଧ୍ୟ ଶିଶୁପାଳ ଭଗବାନଙ୍କ ବିରୁଦ୍ଧରେ କରୁଥିଲେ ମୂଳରୁ, ପିଲାଦିନରୁ ଏ ପ୍ରଶ୍ନଟି ରହିଛି। କାହିଁକି ଇଏ କ'ଣ ସାଜୁ ଝିଅ ମୁକ୍ତି ପାଇଲେ, ପ୍ରଥମେ ସାଜୁ ଝିଅ ମୁକ୍ତି ପାଇଲେ, ତାପରେ ଭଗବାନ ତାପରେ ଭଗବାନଙ୍କର ପାର୍ଷଦ ହେଲେ, ସେମାନେ ଏସବୁ ନାରଦ ମୁନି କହିବେ ଯୁଧିଷ୍ଠିର ମହାରାଜଙ୍କୁ। କିନ୍ତୁ ପିଲାଦିନରୁ ଶିଶୁପାଳ ପିଲାଦିନରୁ ଯେତେବେଳେ ଠିକ୍ ଭାବରେ କଥା କହିପାରୁନଥିଲେ, କଥା କହିପାରୁନଥିଲେ ଠିକ୍ ଭାବରେ, ଖଣ୍ଡି ଖଣ୍ଡି କଥା କହୁଥିଲେ, ସେ ସମୟରେ ଭଗବାନ ବିରୁଦ୍ଧରେ ସେ କହୁଥିଲେ, ଏଭଳି ରହିଛି କଥା। ପ୍ରଥମ ଭାଗବତ ସପ୍ତମ ସ୍କନ୍ଧରେ ଯୁଧିଷ୍ଠିର ମହାରାଜ ଏ ପ୍ରଶ୍ନଟି ପଚାରିଛନ୍ତି। କିନ୍ତୁ ଏମାନେ ଭଗବାନ ପ୍ରତି ଆକର୍ଷିତ ହେଇ, ଭଗବାନ ପ୍ରତି ତାଙ୍କର ବିଦ୍ୱେଷ ନଥିଲା, ଭଗବାନ ପ୍ରତି ବିଦ୍ୱେଷ ନଥିଲା, ତେଣୁ କୃଷ୍ଣ ସେ ଆନନ୍ଦ ପ୍ରାପ୍ତ ହେଉଥିଲେ। ତେଣୁ ଏହି ଶବ୍ଦଟି ବ୍ୟବହାର କରାଯାଏ କୃଷ୍ଣ, ଏଇଟାକୁ ସନାତନ କହୁଛନ୍ତି କୃଷ୍ଣ ଇ ତତ୍ତତ୍ ଚିତ୍ତାକର୍ଷଣ ଅଭିପ୍ରାୟଣ ଅତ୍ୟବ ତତ୍ତାନ। ତେଣୁ ତାଙ୍କର ଭାଇମାନେ ଚିନ୍ତା କରୁଥିବେ, ତାଙ୍କ ପିତା ମଧ୍ୟ ଚିନ୍ତା କରୁଥିବେ, ଏଇଥିରୁ ଜଣାପଡ଼ୁଛି ଭାଇମାନେ ମୁଖ୍ୟ କ'ଣ ମୁଖ୍ୟ ବିବାହରେ ବିବାହ ଭଦ୍ରାଙ୍କର କ'ଣ ନା ଭଦ୍ରାଙ୍କର ବିବାହରେ ମୁଖ୍ୟ ଦାୟିତ୍ୱ ନେଇଥିଲେ ଭାଇମାନେ। ତେଣୁ ସେ ଚିନ୍ତା କରୁଥିବେ କିଏ ଶ୍ରେଷ୍ଠ ବର ଆମର ଭଉଣୀ ପାଇଁ, କିଏ ଶ୍ରେଷ୍ଠ ବର ହେବ ଚିନ୍ତା କରୁଥିବେ। ତେଣୁ ସେ ସମୟରେ ବହୁତ ରାଜା ଥିଲେ, ଅନେକ ରାଜା କୁହାଗଲା ନା, ଆମେ ଗତକାଲି କହୁଥିଲୁ ଦୈତ୍ୟହାନିକ ଶତାୟୁତେଇ, ଲକ୍ଷ ଲକ୍ଷ ରାଜା ଥିଲେ ସେ ସମୟରେ ପୃଥିବୀ ପୃଷ୍ଠରେ, ବହୁତ ଲକ୍ଷ ଲକ୍ଷ ରାଜା ଥିଲେ। ଏବଂ ଆ ପୂର୍ବରୁ ଆମେ ଶୁଣିଛେ ଯେତେବେଳେ ରୁକ୍ମିଣୀଙ୍କର ବିବାହ ପ୍ରସଙ୍ଗ ଆସିଲା, ସେତେବେଳେ ତାଙ୍କର ଭାଇ ଚିନ୍ତା କଲେ ଶ୍ରେଷ୍ଠ ବର କିଏ ମୋର ଭଉଣୀ ପାଇଁ, ଶ୍ରେଷ୍ଠ ବର କିଏ ଯେତେବେଳେ ଚିନ୍ତା କଲେ, ସେତେବେଳେ ଜାଣିଲେ ଶ୍ରେଷ୍ଠ ବର ହେଉଛି ଶିଶୁପାଳ। ଶିଶୁପାଳ ଭଗବାନ କୃଷ୍ଣଙ୍କର କୌଣସି ଭଲ ଗୁଣ ସେ ଦେଖିପାରୁନଥିଲେ। ଏ ଦଶମ ସ୍କନ୍ଧ 74 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଏ ରାଜସ୍ୱ ଯଜ୍ଞର କଥା ସବୁ ଆସିବ। ପଚାରିଲେ ସେ ସମୟରେ ଯେତେ ରାଜା ଥିଲେ, ସବୁଠାରୁ ଯେଉଁ ଜରାସନ୍ଧ ରାଜା ଥିଲେ, ସମସ୍ତେ ତାଙ୍କ ଅଧୀନରେ ଥିଲେ। ଜରାସନ୍ଧ ରାଜା ଏତେ ଶକ୍ତିଶାଳୀ ଥିଲେ ଜରାସନ୍ଧ ରାଜା, ତେଣୁ ସମଗ୍ର ପୃଥିବୀରୁ ସମୟ ରାଜାମାନେ ଦେଉଥିଲେ, ୟାଙ୍କୁ ପ୍ରଦାନ କରୁଥିଲେ, ସୈନ୍ୟ ପ୍ରଦାନ କରୁଥିଲେ। ସେ ପ୍ରତିବର୍ଷ 23 ସୈନ୍ୟ ଆଣିକି ଆସୁଥିଲେ, ପ୍ରତିବର୍ଷ 23 ସୈନ୍ୟ ଆଣିକି ଆସୁଥିଲେ, 50,30,000 ସୈନ୍ୟ ଆଣିକି ଆସୁଥିଲେ, ସମଗ୍ର ପୃଥିବୀର ରାଜାମାନେ ପ୍ରଦାନ କରୁଥିଲେ ସୈନ୍ୟମାନଙ୍କୁ। ଜରାସନ୍ଧଙ୍କର କେତେ ସେହି ଅନୁସାରେ ତାଙ୍କର ପ୍ରଭାବ ଥିଲା ଆମେ ଚିନ୍ତା କରିପାରିବା। ତେଣୁ ସେ ପଚାରିଲେ, ରୁକ୍ମା ପଚାରିଲେ ଜରାସନ୍ଧକୁ, ଶ୍ରେଷ୍ଠ କିଏ ମୋର ଭଉଣୀ ପାଇଁ, ଶ୍ରେଷ୍ଠ ବର କିଏ। କୃଷ୍ଣଙ୍କୁ ସେ ଇଏ କରୁନଥିଲେ, କୃଷ୍ଣଙ୍କୁ ପସନ୍ଦ କରୁନଥିଲେ। କୃଷ୍ଣଙ୍କୁ ପସନ୍ଦ କରିବାର କାରଣ କ'ଣ ହେଲା ନା, ସିଏ ଗୌଡ଼ ଟୋକା, ଗୌଡ଼ ପିଲା, ରାଜା ନୁହଁ, କ୍ଷତ୍ରିୟ ନୁହଁ, ବୃନ୍ଦାବନରେ ଗୋଚାରଣ କରୁଥିଲେ, ସିଏ ଗୋଚାରଣ କରୁଥିଲେ, ମୋର ଭାଇ ଭଉଣୀ ରାଜକନ୍ୟା ଆଉ ସେ ବିବାହ କରିବେ, ଗୋପାଳକୁ ବିବାହ କରିବେ, ଏଇଭଳି ଭାବରେ ଚିନ୍ତା କରୁଥିଲେ। ତେଣୁ ଭଗବାନ ଏଭଳି ଲୀଳା କରନ୍ତି, ଭଗବାନଙ୍କୁ ସମସ୍ତେ ବୁଝିପାରିବେ ନାହିଁ। ସେଇଥିପାଇଁ ଭଗବତ ଗୀତା 9 ଅଧ୍ୟାୟରେ ଭଗବାନ କହିଲେ, ଅବଜାନନ୍ତି ମାଙ୍ଗ ମୂଢ଼ା ମାନୁସିଂ ତନୁମାଶ୍ରିତମ୍ ପରମ ଭାବ ମଜାନନ୍ଦ ମମ ଭୂତ ମହେଶ୍ୱରମ୍। ଭଗବାନ ସେ ଆସି ଲୀଳା କରୁଥିଲେ 5,000 ବର୍ଷ ତଳେ ଲୀଳା ଯେଉଁ କରୁଥିଲେ, କିନ୍ତୁ ସମସ୍ତେ ଜାଣିପାରୁନଥିଲେ କିନ୍ତୁ ଭଗବାନ ବୋଲି, ଶିଶୁପାଳ ଜାଣିପାରୁନଥିଲା, ରୁକ୍ମ ମଧ୍ୟ ଜାଣିପାରୁନଥିଲା ଏ ଭଗବାନ ବୋଲି। ଯଦିଓ ଭଗବାନ ବହୁତ କିଛି ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିଛନ୍ତି, ବହୁତ ଲୀଳା କରିଛନ୍ତି ଭଗବାନ, କିନ୍ତୁ ତଥାପି ଦେଖିକରି ମଧ୍ୟ ସେମାନେ ବୁଝିପାରୁନଥିଲେ, ଇଏ ହେଉଛନ୍ତି ଭଗବାନ ବୋଲି ଜାଣିପାରୁନଥିଲେ, ଭଗବାନ ଏଭଳି ରହିଛନ୍ତି। ତେଣୁ ଭାଗବତ ଆରମ୍ଭରେ ସେ କଥାଟି କୁହାଯାଇଛି, ମୋହ୍ୟନ୍ତି ଯତ୍ ସୁରେହ, ଭଗବାନଙ୍କ ଲୀଳା ଏଭଳି, ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା, ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି। ବ୍ରହ୍ମା ଯଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟ ସବେ। ବ୍ରହ୍ମା ବରୁଣ ଇନ୍ଦ୍ର ମରୁତ ଏମାନେ ସବୁ ଶ୍ରେଷ୍ଠ ଦେବତାମାନେ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ସ୍ତୁତି କରୁଛନ୍ତି। କିନ୍ତୁ ତଥାପି ଭଗବାନଙ୍କ ଲୀଳା ଏଭଳି ରହିଛି, ସେମାନେ ମୋହିତ ହୋଇଯାଆନ୍ତି। ମୋହିଯାନ୍ତି ଯଦି ସୁରେହ, ପ୍ରଥମେ ସେ କଥା କୁହାଗଲା ଭାଗବତମରେ। ତେଣୁ ଏମାନେ ସେ ରୁକ୍ମ ମଧ୍ୟ ସେଇଭଳିଆ ଚିନ୍ତା କରୁଥିଲେ। ଜରାସନ୍ଧ କହିଲେ ଶ୍ରେଷ୍ଠ ପୃଥିବୀ ପୃଷ୍ଠରେ ଯଦି ଶ୍ରେଷ୍ଠ ରାଜା କିଏ ନା, ସିଏ ହେଉଛନ୍ତି ଶିଶୁପାଳ। ଶିଶୁପାଳଙ୍କର ଏତେ ଭଲ ଗୁଣ ସେ ଦେଖୁଥିଲେ, ଏବଂ କୃଷ୍ଣଙ୍କର କୌଣସି ଭଲ ଗୁଣ ନଥିଲା ତାଙ୍କ। କୃଷ୍ଣଙ୍କୁ ହତ୍ୟା କରିବା ପାଇଁ, ପୃଥିବୀକୁ ଯାଦବ ଶୂନ୍ୟ କରିବା ପାଇଁ ସେ ପ୍ରତିଜ୍ଞା କରିଥିଲେ, ଶପଥ ନେଇଥିଲେ। 18 ବାର ଆସିଲେ ଆକ୍ରମଣ କଲେ, 18 ବାର ଆକ୍ରମଣ କରିକି ମଧ୍ୟ ସବୁ ସୈନ୍ୟ ତାଙ୍କର ମୃତ୍ୟୁବରଣ କଲେ। 17 ଥର ଯେଉଁ ଯୁଦ୍ଧରେ ସବୁ ସୈନ୍ୟମାନେ ମୃତ୍ୟୁବରଣ କରିଥିଲେ, 18 ଥର ଭଗବାନ ଯୁଦ୍ଧ କରିନାହାନ୍ତି, ଭଗବାନ ପଳେଇଗଲେ, ଡରିକିରି ପଳେଇଗଲେ। ଭଗବାନ ଲୀଳା ଏଭଳି ରହିଛି, ଭଗବାନ କିଏ ବୁଝିବ, ଭକ୍ତ ହିଁ ବୁଝିବ। ସେଇଥିପାଇଁ ଭାଗବତ କୁହାଯାଇଛି, ଭାଗବତ ଶୁଣିଲେ ଆମେ ଭଗବାନ ବିଷୟରେ ଜାଣିବା, ନହେଲେ କିଏ ଭଗବାନଙ୍କୁ ଜାଣିପାରିବ ଭଗବାନଙ୍କୁ। ତେଣୁ ଏଇ ଜରାସନ୍ଧ ଜାଣିପାରିନଥିଲେ, 18 ଥର ହାରିକିରି ରହିଲେ ସବୁ ହେଲା, କିନ୍ତୁ ସବୁ ତାଙ୍କୁ ଛାଡ଼ି ଦେଉଥିଲେ, ତଥାପି ସେ ଯାଉଥିଲେ। ଏବଂ 18 ଥର ଯେତେବେଳେ ଭଗବାନ ଉପରେ ଆକ୍ରମଣ କରୁଥିଲେ, ଭଗବାନ ଡରିକି ପଳେଇଗଲେ, କୃଷ୍ଣ ବଳରାମ ଆ ପୂର୍ବରୁ ଆମେ ବର୍ଣ୍ଣନା କରିଛେ। ତେଣୁ ସିଏ କହିଲେ ଇଏ କ'ଣ ଭଗବାନ। 10 ସ୍କନ୍ଧ 72 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଜରାସନ୍ଧ ବଞ୍ଚିକି ରହିଥିଲେ, ବଞ୍ଚିକି ରହିଥିଲେ, ସବୁ ସୈନ୍ୟମାନେ ମୃତ୍ୟୁବରଣ କଲେ, କିନ୍ତୁ ଜରାସନ୍ଧ ମୃତ୍ୟୁବରଣ କରିନଥିଲେ। ଇଏ ମହାଭାରତ ଯୁଦ୍ଧର ପୂର୍ବ ଘଟଣା। ତେଣୁ ଯେତେବେଳେ ପ୍ରଥମେ ପାଣ୍ଡବମାନେ ଯେତେବେଳେ କ'ଣ ଏଇ ଯେତେବେଳେ ଭାଗ କରିଦିଆଗଲା, ଅଧା ଭାଗ ଦିଆଗଲା ଆଙ୍କୁ, ଇଏ ଆସିଲେ ଇନ୍ଦ୍ରପ୍ରସ୍ଥ, ଯେଉଁ ଆମେ କହୁଛେ ଇନ୍ଦ୍ରପ୍ରସ୍ଥ କଥା, ସେହି ସମୟରେ ଯୁଧିଷ୍ଠିର ମହାରାଜ ଚାହିଁଲେ ରାଜସ୍ୱ ଯଜ୍ଞ କରିବା ପାଇଁ। ରାଜସ୍ୱ ଯଜ୍ଞ ସିଏ କରିବେ, ପୃଥିବୀବାସୀ ସମସ୍ତ ପୃଥିବୀମାନେ, ପୃଥିବୀର ରାଜାମାନେ ତାଙ୍କ ଅଧୀନ ସ୍ୱୀକାର କରିବେ। ଯେଉଁ ଅଶୋକୁ ଛଡ଼ାଯିବ, ସେ ଅଶୋକୁ ସମସ୍ତେ କେହି କ'ଣ ତାଙ୍କୁ କେହି ବାଧା ଦେବେ ନାହିଁ, ଅଟକେଇବେ ନାହିଁ। କିନ୍ତୁ ସେ ଅଶୋକୁ ଛାଡ଼ିପାରୁନଥିଲେ, କାହିଁକିନା ଜରାସନ୍ଧ ତାଙ୍କର ବଶ୍ୟତା ସ୍ୱୀକାର କରୁନଥିଲେ। ଏବଂ ଜରାସନ୍ଧ 18 ଥର ଆକ୍ରମଣ କରିଛନ୍ତି କୃଷ୍ଣଙ୍କ ସହିତ, 18 ଥର ଆକ୍ରମଣ କରି କୃଷ୍ଣ 18th time କ'ଣ କଲେ, ଭଗବାନ କୃଷ୍ଣ ବଳରାମ ପଳେଇଗଲେ। ତେଣୁ ଭଗବାନ କ'ଣ କଲେ, ଦ୍ୱାରକା ଲୀଳାରେ ବର୍ଣ୍ଣନା କରାଯିବ, ସେ ଗୋଟେ ଥର ଗୋଟେ ସମୟରେ ଭଗବାନ ଦ୍ୱାରକା ଲୀଳାରେ ରହିଥିଲେ, ତାଙ୍କର ସଭାରେ ରହିଥିଲା ବେଳେ, ସେହି ସମୟରେ ଗୋଟେ ରାଜାମାନେ ଏ ଜରାସନ୍ଧ 20,800 ରାଜାଙ୍କୁ ବନ୍ଦୀ କରି ରଖିଥିବ, 20,800 ରାଜା ବନ୍ଦୀ କରି ରଖିଥିବ, ଏବଂ ତାଙ୍କୁ ହତ୍ୟା କରିବ, କାହିଁକି ନା ସିଏ ଭଗବାନ ହେବ ବା ବହୁତ ଶକ୍ତିଶାଳୀ ହେବ, ସେଇଥିପାଇଁ ହତ୍ୟା କରିବା ପାଇଁ ସବୁ ରଖିଥିଲା ତାଙ୍କୁ। ଏ ଯେଉଁ ଆପଣ ଯେଉଁ ଇଏ କରିଥିଲେ, ସେଇଟା 10 ସ୍କନ୍ଧ 73 ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ଏ 20,800 ରାଜା ସେଇ ସ୍ତୁତିଟି କରିଥିଲେ ଭଗବାନଙ୍କୁ, କୃଷ୍ଣାୟ ବାସୁଦେବାୟ ହରେ ପରମାତ୍ମନେ ପ୍ରଣତ କ୍ଲେଶ ଆଶାୟ ଗୋବିନ୍ଦାୟ ନମ ନମ। 10 ସ୍କନ୍ଧ 73 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ତେଣୁ ସେହି ସମୟରେ ଯେତେବେଳେ ରାଜାମାନେ ତାଙ୍କର ମେସେଜନକୁ ପଠାଇଥିଲେ, ସେହି ସମୟରେ ଯୁଧିଷ୍ଠିର ମହାରାଜ ନାରଦ ମୁନିକୁ ପଠାଇଲେ। ନାରଦ ମୁନି ଆସି କହିଲେ, ଆପଣ ଯୁଧିଷ୍ଠିର ମହାରାଜ ଚାହୁଁଛନ୍ତି ଆପଣ ତାଙ୍କୁ ଯିବା ପାଇଁ, ସେ ରାଜସ୍ୱ ଯଜ୍ଞ କରିବେ। ତେଣୁ ଭଗବାନ ପଡ଼ିଗଲେ ଦ୍ୱିବିଧାରେ, କ'ଣ କରିବେ। ଯାଦବମାନେ ଯେତେବେଳେ ଶୁଣିଲେ 20,800 ରାଜାମାନଙ୍କର ଜୀବନ ସଙ୍କଟାପନ୍ନ, ସେମାନେ ସାଙ୍ଗେ ସାଙ୍ଗେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଗଲେ। 10 ସ୍କନ୍ଧ 71 ଅଧ୍ୟାୟରେ ସେ ବର୍ଣ୍ଣନା କରାଯିବ, ବା 72 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ଭଗବାନ ପଚାରୁଛନ୍ତି ଉଦ୍ଧବଙ୍କୁ, ଉଦ୍ଧବ ମୋର କ'ଣ କର୍ତ୍ତବ୍ୟ ବର୍ତ୍ତମାନ, ମୁଁ କ'ଣ କରିବି। ଗୋଟେ ସମୟରେ ରାଜାମାନଙ୍କର ଜୀବନ ରହିଛି ସଙ୍କଟାପନ୍ନ, ଆଉ ଏପଟେ ଯୁଧିଷ୍ଠିର ମହାରାଜ ଚାହୁଁଛନ୍ତି ମୋତେ ଯୋଗ ଦେବା ପାଇଁ ତାଙ୍କର ରାଜସ୍ୱ ଯଜ୍ଞ, ମୁଁ କ'ଣ କରିବି। ଉଦ୍ଧବଙ୍କୁ ପଚାରିଲେ, ଉଦ୍ଧବ ତାଙ୍କୁ ଜ୍ଞାନ ଦେଉଛନ୍ତି ଭଗବାନଙ୍କୁ, ଏଇଭଳି ଭାବ କଥା। ତେଣୁ ଉଦ୍ଧବ ତାଙ୍କୁ କହିଲେ, ପ୍ରଭୁ ଆପଣ ଯାଆନ୍ତୁ ଏଠିକି, ଯାଦବମାନେ ଚାହୁଁଥିଲେ ଯାଇକି ଯୁଦ୍ଧ କରିବା ପାଇଁ ମଗଧ ଜରାସନ୍ଧଙ୍କ ସହିତ, କିନ୍ତୁ ଉଦ୍ଧବ କହିଲେ ଆପଣ ପ୍ରଥମେ ଯାଆନ୍ତୁ ଇନ୍ଦ୍ରପ୍ରସ୍ଥକୁ ଯାଆନ୍ତୁ, ସେଇଠି ଆପଣ ଭୀମ ଏବଂ ଅର୍ଜୁନକୁ ନେଇକି ଯିବେ, ମଗଧକୁ ଯିବେ, ଜରାସନ୍ଧକୁ, ସେଇଠି ତାଙ୍କୁ ହତ୍ୟା କରିବେ, ତାହାପରେ 20,800 ରାଜାଙ୍କୁ ଆପଣ ମୁକ୍ତ କରିବେ ଏବଂ ତାହାପରେ ରାଜସ୍ୱ ଯଜ୍ଞ କରିବେ। ଏଇଭଳି ଭାବରେ ଲୀଳା ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ତେଣୁ ଭଗବାନ ଗଲେ ଏବଂ ଭଗବାନ ଯେତେବେଳେ ଯିବେ ଜରାସନ୍ଧ ଏବଂ ଭୀମ ଏବଂ ଅର୍ଜୁନକୁ ନେଇକି ଗଲେ, ତିନି ଜଣ ଗଲେ ଯୁଦ୍ଧ କରିବା, ଜରାସନ୍ଧ ଛଦ୍ମ ବେଶରେ ଗଲେ, ବ୍ରାହ୍ମଣ ବେଶରେ ଗଲେ। ଜରାସନ୍ଧ ଯିଏ ହେଉଛନ୍ତି କଂସର ଶ୍ୱଶୁର, ଏସବୁ କଥା ଆଗରୁ ବର୍ଣ୍ଣନା କରାଯାଇଛି। ଜରାସନ୍ଧ ତାଙ୍କୁ ପଚାରିଲା, ଜରାସନ୍ଧ ଯଦିଓ କ'ଣ ସେ ଜଣେ କ୍ଷତ୍ରିୟ ଥିଲେ, କିନ୍ତୁ ତାଙ୍କୁ ଅସୁର ବୋଲି କୁହାଯାଉଥିଲା। କାହିଁକି ନା ସେ ଭଗବାନ ବିଷ୍ଣୁଙ୍କର ପୂଜା କରୁଥିଲେ, ବୈଦିକ ନୀତି ଅନୁସାରେ ଭଗବାନଙ୍କ ଆରାଧନା କରୁଥିଲେ, କିନ୍ତୁ କୃଷ୍ଣଙ୍କୁ ଭାବୁଥିଲେ ଇଏ ଭଗବାନ ନୁହନ୍ତି, ତେଣୁ ତାଙ୍କୁ ଅସୁର ବୋଲି କୁହାଯାଏ। ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ସେହିଭଳି ଭାବରେ ଯେଉଁମାନେ କୃଷ୍ଣଙ୍କୁ ଭଗବାନ ଭାବନ୍ତି ଏବଂ ଚୈତନ୍ୟ ମହାପ୍ରଭୁଙ୍କୁ ଭଗବାନ ଭାବନ୍ତି ନାହିଁ, ସେମାନେ ମଧ୍ୟ ଅସୁର। ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ଯାହା ହଉ, ଏହିଭଳି ଭାବରେ ଯେତେବେଳେ ଯାଇକିରି ଭଗବାନ ଭୀମ ଏବଂ ଅର୍ଜୁନଙ୍କ ସହିତ ଯାଇ ପହଞ୍ଚିଲେ, ଛଦ୍ମ ବେଶରେ ବ୍ରାହ୍ମଣ ବେଶରେ ଗଲେ, ବ୍ରାହ୍ମଣଙ୍କୁ ସେ ପୂଜା କରୁଥିଲେ। ତେଣୁ ଜରାସନ୍ଧ ତାଙ୍କୁ ପଚାରିଲେ ତୁମେ କିଏ, କାରଣ ତାଙ୍କୁ ସେ ଯେତେବେଳେ କହିଲେ ଆମକୁ ଗୋଟେ ଦାନ ଦିଅନ୍ତୁ, ଦାନଂ ନ ଦେହି ରାଜେନ୍ଦ୍ର, ଆମକୁ ଦାନ ପ୍ରଦାନ କରନ୍ତୁ। ଜରାସନ୍ଧ ପଚାରିଲେ କ'ଣ ଦାନ ତୁମର ଦରକାର, ନା ଯୁଦ୍ଧଂ ନ ଦେହି ରାଜେନ୍ଦ୍ର, ଆମକୁ ଯୁଦ୍ଧ ପ୍ରଦାନ କରନ୍ତୁ। ବ୍ରାହ୍ମଣ ଆସିକରି ଯୁଦ୍ଧ ମାଗୁଛନ୍ତି ଦାନ, ତେଣୁ ସେ ପଚାରିଲେ ତୁମେ କିଏ, ବ୍ରାହ୍ମଣ ତୁମେ ଯୁଦ୍ଧ କରିବ ମୋ ସହିତ, କ୍ଷତ୍ରିୟଙ୍କ ସହିତ। ତେଣୁ ଭଗବାନ ତାଙ୍କର ପରିଚୟ ଦେଲେ, ମୁଁ ହେଉଛି ବାସୁଦେବ, ଇଏ ହେଉଛନ୍ତି ଭୀମ, ଇଏ ହେଉଛନ୍ତି ଅର୍ଜୁନ। ତେଣୁ ଯେତେବେଳେ ଜାଣିଲେ ଇଏ ଜରାସନ୍ଧ ଜାଣିଲେ ଇଏ ହେଉଛନ୍ତି କୃଷ୍ଣ, ସେତେବେଳେ ହସିଲେ, ହସିଲେ କହିଲେ ତୁମେ ବଞ୍ଚିଛ ଆହୁରି, ତୁମେ ଯେ ପଳେଇ ଯାଇଥିଲ ସେଇ କୃଷ୍ଣ ନା ଆଉ କେଉଁ କୃଷ୍ଣ, ମୋତେ ଯୁଦ୍ଧରେ ଡରିକି ପଳେଇ ଯାଇଥିଲ ଯେ ସେଇ କୃଷ୍ଣ ତୁମେ, ଆଉ ମୁଁ ତୁମ ସହ ଯୁଦ୍ଧ କରିବି, ଆଉ ଅର୍ଜୁନ ଛୋଟ ପିଲା ଇଏ କ'ଣ ମୋ ସହ ଯୁଦ୍ଧ କରିବ, ଭୀମ ଯଦି ଚାହେଁ ମୁଁ ଯୁଦ୍ଧ କରିବି। ଏଇଭଳି ଭାବେ ଦଶମ ସ୍କନ୍ଧ 72 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। 28 ଦିନ ଧରି ଯୁଦ୍ଧ ଚାଲିଲା, ସକାଳ ଦିନବେଳା ଯୁଦ୍ଧ ହେବ, ସନ୍ଧ୍ୟାବେଳେ ମିତ୍ର ଭାବେ ରହିବେ। ଯେତେ ଭୀମଙ୍କର ଯେତେ ଶକ୍ତି ଥିଲା ପାରିଲେ ନାହିଁ, ଭଗବାନଙ୍କୁ କହିଲେ ପ୍ରଭୁ ମୁଁ ତାଙ୍କୁ ହତ୍ୟା କରିପାରିବି ନାହିଁ, ନା ଭଗବାନ ବତେଇଲେ ତାଙ୍କୁ ଜରାସନ୍ଧର ଯେଉଁ କେମିତି ଜୀବନ ତାର ପାତ ହେଇଛି ତାର ରହସ୍ୟକୁ ବର୍ଣ୍ଣନା କଲେ। ଜରାସନ୍ଧ ଯେତେବେଳେ ଜନ୍ମ ହେଲା ସିଏ ଦୁଇ ଭାଗରେ ଜନ୍ମ ହେଇଥିଲା, ତେଣୁ ତାଙ୍କ ପିତାମାତା ସବୁ ଫିଙ୍ଗି ଦେଇଥିଲେ ତାଙ୍କୁ, କିନ୍ତୁ ଜରା ନାମକ ରକ୍ଷସ ଆସିକି ତାଙ୍କୁ ମିଶେଇକିରି ମନ୍ତ୍ରପାଠ କରିଦେଲା, ସେ ବଞ୍ଚିଗଲା ଜରାସନ୍ଧ। ତେଣୁ ଭଗବାନ କହିଲେ ଭୀମଙ୍କୁ ତାକୁ ଏଇଭଳି ଭାବରେ ଫାଡ଼ିଦେବ, ଫାଡ଼ିକି ବିପରୀତ ପକ୍ଷରେ ପକାଇଲେ ସେ ମୃତ୍ୟୁବରଣ କରିବ। ସିଏ ଶ୍ରୀ ସୀତାରାମର କ'ଣ ହନୁମାନ ଯେଉଁ କି, ତେଣୁ ଏହିଭଳି ଭାବରେ ଯେଉଁ ରହିଛି ଶିଶୁପାଳ କ'ଣ ଭଗବାନ ବିରୁଦ୍ଧରେ କହୁଥିଲା, ସିଏ ମଧ୍ୟ ଭଗବାନଙ୍କର ରିଲେଟିଭ, ଭଗବାନ ପିଉସୀ ପୁଅ ଭାଇ ଏବଂ ଭଗବାନ ତାଙ୍କର ମାମୁଁ ପୁଅ ଭାଇ, ଏତେ ସମ୍ବନ୍ଧ ରହିଛି, ଏତେ ଅନ୍ତରଙ୍ଗ ସମ୍ବନ୍ଧ, କିନ୍ତୁ ତଥାପି ସେ ଭଗବାନ ବିରୁଦ୍ଧରେ କାର୍ଯ୍ୟ କରୁଥିଲା, ଭଗବାନଙ୍କୁ ବିଭିନ୍ନ ପ୍ରକାର କ'ଣ ବିଭିନ୍ନ ପ୍ରକାର ସବୁ ଗାଳି କରୁଥିଲା, ବିଭିନ୍ନ ପ୍ରକାର ତିରସ୍କାର କରୁଥିଲା, ଏଭଳି ଭାବରେ କୁହାଯାଇଛି। କିନ୍ତୁ ଏମାନେ ଯେଉଁ ରହିଛନ୍ତି ସନ୍ତର୍ଦ୍ଧନା ଦେବୀ, ଏମାନେ ଭଗବାନ ଭକ୍ତ, ତେଣୁ ସେ ଭଗବାନ ପ୍ରତି ଆକର୍ଷିତ, କୃଷ୍ଣ ଶବ୍ଦ ବ୍ୟବହାର କରାଯାଇଛି, ତେଣୁ ସେ ଜାଣିଲେ କୃଷ୍ଣ ହେଉଛନ୍ତି ଶ୍ରେଷ୍ଠ, ତେଣୁ ତାଙ୍କର ଭଉଣୀକୁ ତାଙ୍କୁ ଦେବା ପାଇଁ ସେ ଚାହିଁଥିଲେ, ଭାତୃଭି ଦତ୍ତାଙ୍ଗ ଚାହୁଁଥିଲେ ଦେବା ପାଇଁ, ଭଗବାନ ଗଲେ ତାଙ୍କୁ ବିବାହ କରିବା ପାଇଁ ଗଲେ। ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ନାହିଁ। ତେଣୁ ଅତଏବ ଦତ୍ତାନ୍, ତେଣୁ ସେମାନେ ପ୍ରଦାନ କଲେ, ତାଙ୍କର ଭଉଣୀକୁ ପ୍ରଦାନ କଲେ। ଏଇଭଳି ଭାବରେ ଭଗବାନ ସପ୍ତମ ବିବାହ ରହିଛି। ଜଣେ ଆଚାର୍ଯ୍ୟ ରହିଛନ୍ତି ବଲ୍ଲଭାଚାର୍ଯ୍ୟ, ତାଙ୍କର ସୁବୋଧନ ଟିକାରେ କହୁଛନ୍ତି, ଏ ଭଦ୍ରା ଯେଉଁ ବିବାହ କଲେ ଭଗବାନ, ଇଏ ହେଉଛନ୍ତି ଭଗବାନଙ୍କର ଶକ୍ତି, ଭଗବାନ ଏଇ ଯେଉଁ ଆଠ ପାଟରାଣୀ ରହିଛନ୍ତି, ଭଗବାନ ବିଶିଷ୍ଟ ଶକ୍ତି ସେମାନେ ସବୁ ରହିଛନ୍ତି। ମିତ୍ରବିନ୍ଦା ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତି, ଏବଂ ଲକ୍ଷ୍ମଣା ଆ ପରେ ସବୁ ବର୍ଣ୍ଣନା କଲେ, ଲକ୍ଷ୍ମଣା କଥା ଆସିବ, ଅଷ୍ଟମ ବିବାହ ହେବ ଲକ୍ଷ୍ମଣା, ଏଇଟା ବିବାହ ହେବ ଲକ୍ଷ୍ମଣା ଆ ପରେ ଶ୍ଳୋକରେ ଗତକାଲି ଆସନ୍ତାକାଲି ଶୁଣିବା। ଇଏ ମଦ୍ରା, ମଦ୍ର ଦେଶର ରାଜା, ଏସବୁ ଆମେ ଆସନ୍ତାକାଲି କହିବା। ଲକ୍ଷ୍ମଣ ସିଏ ହେଉଛନ୍ତି ଭଗବାନଙ୍କର କ'ଣ ଲକ୍ଷ୍ମୀ, ଲକ୍ଷ୍ମୀ ଶ୍ରୀ ଶକ୍ତି ଭଗବାନଙ୍କର, ଲକ୍ଷ୍ମଣ ଶ୍ରୀ ଶକ୍ତି। ତେଣୁ ଏହିଭଳି ଭାବରେ ଯେଉଁ ଭଗବାନଙ୍କର ଯେଉଁ ବିବାହ କଲେ ସପ୍ତମ ବିବାହଟି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ, ଆମେ ଆଉ କ'ଣ ବିସ୍ତାର କରିବା। ତେଣୁ କିନ୍ତୁ ବିସ୍ତାର କରିଥିଲେ ମଧ୍ୟ ବହୁତ କଥା ରହିଛି, ବିସ୍ତାର କରିହେବ, କିନ୍ତୁ ସମୟର ସଂକ୍ଷେପ ସ୍ୱଳ୍ପତା ଦୃଷ୍ଟିରୁ ସେ ଗୋଟିଏ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଏହି ସପ୍ତମ ବିବାହଟି କହିଲେ ଏବଂ ତାହା ପର ଶ୍ଳୋକରେ ଅଷ୍ଟମ ବିବାହଟି କହିବେ। ଅଷ୍ଟମ ବିବାହଟି ଯେଉଁ ଲକ୍ଷ୍ମଣଙ୍କୁ ବିବାହ କରିବା ପର ଶ୍ଳୋକରେ ଆସିବ ସେ କଥା, ଏବଂ ତାପରେ 16,100କୁ ବିବାହ କରିବେ, 16,100 ରାଣୀ ଭଗବାନଙ୍କର ହେବେ। କିନ୍ତୁ ସେ 16,100 ରାଣୀଙ୍କର ବିବାହ ଯେଉଁ ହେଲା ତାକୁ ଗୋଟିଏ ଶ୍ଳୋକରେ କହିଦେଲେ, 58 ଶ୍ଳୋକରେ କହିଦେଲେ, କିନ୍ତୁ ତାକୁ ବିସ୍ତାର କରିବେ। 69 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯିବ, ଏଇଟା ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। 16,100 ରାଣୀଙ୍କୁ ଯେଉଁ ବିବାହ କରିବେ, ଏକ ସମୟରେ ବିବାହ କରିବେ, ଏସବୁ ଆମେ ଲୀଳା ଶୁଣିବା। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମେ ଯେମିତି ଭଗବାନ ନାମ କୀର୍ତ୍ତନ କରି ଭଗବାନ କଥାକୁ ବିଶ୍ରାମ ଦେବା। ପାଠ କରିବେ ଆପଣ ନା ମୁଁ ବୋଲିବି? ଆପଣ ବୋଲିବେ ନା? ରାମ ରାମ